ಹೇಳ್ತಾರ. ನಮಸ್ತಸ್ಮೈ ಭಗವತೆ, ನಮಸ್ತಸ್ಮೈ ಭಗವತೆ ಕೃಷ್ಣಾಯ ಧೃತಕರ್ಮಣೆ, ಕೃಷ್ಣಾಯ ಧೃತಕರ್ಮಣೆ ಅನಂತಾಯ ಅಧಿಭೂತಾಯ, ಅನಂತಾಯ ಅಧಿಭೂತಾಯ ಕೂಟಸ್ಥಾಯಾತ್ಮನೆ ನಮಃ, ಕೂಟಸ್ಥಾಯಾತ್ಮನೆ ನಮಃ. ನಮಸ್ತಸ್ಮೈ ಭಗವತೆ ಕೃಷ್ಣಾಯ ಧೃತಕರ್ಮಣೆ ಅನಂತಾಯಾಧಿಭೂತಾಯ ಕೂಟಸ್ಥಾಯಾತ್ಮನೆ ನಮಃ. ನಮಸ್ತಸ್ಮೈ ಭಗವತೆ ಕೃಷ್ಣಾಯಾಧಿಭೂತಕರ್ಮಣೆ ಅನಂತಾಯಾಧಿಭೂತಾಯ ಕೂಟಸ್ಥಾಯಾತ್ಮನೆ ನಮಃ. ನಮಸ್ತಸ್ಮೈ ಭಗವತೆ ಕೃಷ್ಣಾಯ ಧೃತಕರ್ಮಣೆ ಅನಂತಾಯಾಧಿಭೂತಾಯ ಕೂಟಸ್ಥಾಯಾತ್ಮನೆ ನಮಃ. ಹರೇ ಕೃಷ್ಣ. ಕೃಷ್ಣಾನಂದ ಮಾತುಂದ ಅಭಿಮಾನ ಗಾಮರ ಭಾಗವತಿ ದ್ವಾರಕಾರ ಕಥಾ ದ್ವಾರಕ ಲೀಳಾ ಶಯ ವರ್ಷ ಪರ್ಯಂತ ಚಲೇ ಭಗವಾನ್ ಶಯ ವರ್ಷ ಲೀಳಾ ಈ ಆರಂಭ ಲೀಳಾ ಭಗವಾನ್ ವಿವಾಹ ಲೀಳಾರು ಆರಂಭ ಐತಿ. ಪ್ರಕೃತರೆ ದ್ವಾರಕ ಲೀಳಾ ಆರಂಭ ಐತಿ ಬಳರಾಮ ವಿವಾಹರು. ಇಂದು ಬಳರಾಮ ವಿವಾಹ ಆಮರ ಭಾಗವತ ದಶಮ ಸ್ಕಂದರೆ ವರ್ಣನಾ ಕರಾಯ ನಾಹಿಂ. ಸೇ ನವಮ ಸ್ಕಂದರೆ ଯେଉଁ ବିଭିନ୍ନ ବଂଶ ବିଷୟରେ ବର୍ଣ୍ଣନା କରାଯାଉଥିଲା ସେହି ସମୟରେ ରେବତୀଙ୍କ କଥା ଆସିଗଲା, ତେଣୁ ସେ ତାଙ୍କର ବିବାହ ପ୍ରସଙ୍ଗ କୁହାଯାଇଗଲା, ତେଣୁ ଆଉ କୁହାଗଲା ନାହିଁ ଏଠି. ସେ ଖାଲି କହିଦେଲେ ମୁଁ କହିଦେଇଛି ବୋଲି ଆଗକୁ କହିଦେଇଛି ଯଦି କହିକିରି ତାପରେ ଭଗବାନଙ୍କର କୃଷ୍ଣଙ୍କର ବିବାହ ଲୀଳା ଆରମ୍ଭ ହେଲା. ତେଣୁ ଆମେ କହିଛୁ କେତେଥର ଭଗବାନଙ୍କର ଯେତେବେଳେ ଲୀଳା ବର୍ଣ୍ଣନା କରୁଛନ୍ତି ଶୁକଦେବ ଗୋସ୍ୱାମୀ, ଭଗବାନ କୃଷ୍ଣଙ୍କ ଲୀଳାରେ ଏଭଳି ଆବେଶ ତାଙ୍କର ଆସିଯାଇଛି, ବଳରାମଙ୍କ ଲୀଳାକୁ ଆଉ ସେ ବିସ୍ତାର କରିନାହାନ୍ତି. ଏଇ କଥାଟି ଆମେ ଦେଖିବା ଦଶମ ସ୍କନ୍ଦ ସତଷଠି ଅଧ୍ୟାୟରେ. ଭଗବାନ ଯେତେବେଳେ ଯାଇଛନ୍ତି ବଳରାମ ଯେତେବେଳେ ଯାଇଛନ୍ତି ବୃନ୍ଦାବନକୁ, ବୃନ୍ଦାବନରେ କିଭଳି ସବୁ ଲୀଳା କରୁଥିଲେ ଶୁଣିକରି ପରୀକ୍ଷିତ ମହାରାଜ ଚାହିଁଲେ ଯେ ଭଗବାନଙ୍କର ଅଦ୍ଭୁତ ଭଗବାନଙ୍କର ଲୀଳାକୁ ଟିକିଏ ବର୍ଣ୍ଣନା କରନ୍ତୁ ବିସ୍ତାର ଭାବରେ. ସେଇଠୁ ଜଣାପଡ଼ୁଛି ଭଗବାନଙ୍କ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ସୁଖଦେବ ଗୋସ୍ୱାମୀ. ଯାହା ହଉ, ଏହିଭଳି ଭାବରେ ବିବାହ ଲୀଳାରୁ ଦ୍ୱାରକରୁ ଆରମ୍ଭ ହୋଇକରି ଅନ୍ତିମ ଲୀଳା ପର୍ଯ୍ୟନ୍ତ ଭଗବାନ ଏ ଭୌତିକ ଜଗତକୁ ତ୍ୟାଗ କରିବେ. ଭଗବାନ ଆବିର୍ଭାବ ହେଲେ ମଥୁରାରେ, ଭଗବାନ ଯେମିତି ସୂର୍ଯ୍ୟ ଉଦୟ ଶୈଳୀରେ ଉଦୟ ହେଉଛନ୍ତି ଏବଂ ଅସ୍ତାଚଳରେ ଅସ୍ତ ହେଉଛନ୍ତି, ସେହିଭଳି ଭାବରେ ଭଗବାନ ଉଦୟ ହେଉଛନ୍ତି ମଥୁରାରେ ବା ବୃନ୍ଦାବନରେ, ତାପରେ ଦ୍ୱାରକାରେ ସେ ଅସ୍ତ ହେଉଛନ୍ତି. ଅସ୍ତ ଅନ୍ତିମ ଲୀଳାଟା ବର୍ଣ୍ଣନା କରାଯିବ, ଯାହା ଆମେ ସେ ଏତେ ଆଲୋଚନା କରିବା ନାହିଁ. ଆମର ଗୋଟେ କଥା ହେଉଛି ଯେ ଏଇ ଯେଉଁ ଦ୍ୱାରକା ଲୀଳା ଚାଲିଛି ବର୍ତ୍ତମାନ ଶହେ ବର୍ଷ କାଳ ଏଇ ଲୀଳା ହେବ. ଏହି ଲୀଳାକୁ ଆଗରୁ ବର୍ଣ୍ଣନା କରିଦେଇଛନ୍ତି ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଦ 11 ଅଧ୍ୟାୟରେ ଦ୍ୱାରକା ଲୀଳା ଆଗୁଆ ବର୍ଣ୍ଣନା ହୋଇଯାଇଛି, ତେଣୁ ଦଶମ ସ୍କନ୍ଦରେ ଏ ଲୀଳା ସବୁ ଆସିବ. ଏହିଭଳି ଭାବରେ ଦ୍ୱାରକା କଥା ରହିଛି, ତେଣୁ ସତଧନ୍ୱା ଯେତେବେଳେ ଅନ୍ତିମରେ ସବୁଠି ନିରାଶ ହୋଇକରି ଅକ୍ରୂରଙ୍କ ପାଖକୁ ଆସିକରି ପ୍ରାର୍ଥନା କରୁଛନ୍ତି ସାହାଯ୍ୟ କରିବା ପାଇଁ, ଅକ୍ରୂର 3.5 ଶ୍ଳୋକରେ ଯେଉଁ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସେ ଭଗବାନ ବିରୁଦ୍ଧରେ ଆମେ କେମିତି ସାହାଯ୍ୟ କରୁ, ତୁମକୁ ସାହାଯ୍ୟ କରିବୁ, ଭଗବାନ ବିରୁଦ୍ଧରେ କେମିତି ଯିବୁ, ଏଇ କହିବାର ଉଦ୍ଦେଶ୍ୟ ଥିଲା ସେଇଟା. ତେଣୁ ଆମେ ଶୁଣିଲେ 2 ଶ୍ଳୋକ ଶୁଣିଥିଲେ, ଆଜି ଅନ୍ତିମ ଶ୍ଳୋକଟି ଶୁଣିବା, ଏ ତୃତୀୟ ନମ୍ବର ଶ୍ଳୋକ. ତେଣୁ ଏହିଭଳି ଭାବରେ ସେ ଭଗବାନ ଗତକାଲି ଆମେ ଆଲୋଚନା କରୁଥିଲେ କିଭଳି ଭାବରେ ଶୈଳକୁ ଧାରଣ କରିଥିଲେ, ଦ ସପ୍ତାହୀନ ଶୈଳମ ଉତ୍ପାଟେ କେନ ପାଣିନା ଦଧାର ଲୀଳା ବାଳ ଉଚ୍ଛିଳିନ୍ଦ୍ରମ ଇଭାର ଲୋକ, ଆମେ ଗତକାଲି ଆଲୋଚନା କରୁଥିଲେ ଗୋଟେ କଥା ରହିଛି, ଆମେ ଏଇଟାକୁ ଭୁଲି ଯାଇଥିଲେ, ବହୁତ ସୁନ୍ଦର କଥା ଏଇଟା ରହିଥିଲା। ସନାତନ ଗୋସ୍ୱାମୀ କହୁଛନ୍ତି ଏଥିରେ, ଅହୋ ସୃଷ୍ଟିଆରି ଚେଷ୍ଟାଂ ନ ବିଦୁ ଇତି କିଂ ବକ୍ତବ୍ୟମ୍। ତାଙ୍କର ଚେଷ୍ଟା ବିଷୟରେ ଆମେ ଜାଣିପାରୁନା, ଏ ବିଷୟରେ କ'ଣ କହିବା। ତସ୍ୟ ସମ୍ପ୍ରତି ଆମେ ସୃଷ୍ଟି କରିଥିଲେ କି ନ କରିଥିଲେ ସେଇଟା ଅଲଗା କଥା, ଆମେ ଜାଣିନାହୁଁ। କିନ୍ତୁ ବର୍ତ୍ତମାନ ଦେଖ, ସମ୍ପ୍ରତି ସର୍ବସାକ୍ଷାତ ସ୍ୱୟଂ ଶ୍ରୀ ଗୋବର୍ଦ୍ଧନ ଧାରଣ ପ୍ରକାରାଧିକମ୍ ଏବି। ବର୍ତ୍ତମାନ କିଛି ବର୍ଷ ତଳେ, ପାଖାପାଖି 23 ବର୍ଷ ତଳେ, ଭଗବାନଙ୍କ ଯେଉଁ ଲୀଳାଟି ହୋଇଥିଲା, 30 ବର୍ଷରେ ଲୀଳାର କଥା ବର୍ତ୍ତମାନ କୁହାଯାଉଛି, 29 ବର୍ଷରେ ଭଗବାନ ବିବାହ କରିଥିଲେ ରୁକ୍ମିଣୀଙ୍କୁ। ଆ ଭିତରେ ଗୋଟେ ବର୍ଷ ପାଖାପାଖି ହୋଇଗଲାଣି, ଅନ୍ୟ ସବୁ ପତ୍ନୀମାନଙ୍କୁ ଗ୍ରହଣ କଲେଣି। ତେଣୁ ଏଇ ଭଗବାନ 7 ବର୍ଷରେ ବା 8ମ ବର୍ଷରେ ଯେଉଁ ଲୀଳାଟି କରିଥିଲେ ସେଇଟାକୁ ମନ କହୁଛନ୍ତି ସାକ୍ଷାତ ସର୍ବ। ସେ ଯେତେବେଳେ ଭଗବାନ ସେ ଲୀଳାଟି କରିଥିଲେ, 7 ଦିନ 7 ରାତି ଧରିକିରି ସାରା ପୃଥିବୀରେ ଚହଳ ପଡ଼ିଯାଇଥିଲା, ସାରା ପୃଥିବୀରେ ଚହଳ ପଡ଼ିଯାଇଥିଲା। ସେ ପିଲା 7 ଦିନ ଧରି, 7 ଗୋଟିଏ ଦିନ ଗଲା, 2 ଦିନ ଗଲା, ଏଗୁଡ଼ିକ ସମସ୍ତେ ଆଲୋଚନା କରୁଛନ୍ତି। ଆଜିକି 3ୟ ଦିବସ ହେଲା, ଆଜିକି 4ର୍ଥ ଦିବସ ହେଲା, ଆଜି 5ମ ଦିବସ ହେଲା, ଆଜି 6ଷ୍ଠ ଦିବସ ହେଲା, ସବୁଠି ଆଲୋଚନା ଚାଲିଛି ସାରା ପୃଥିବୀରେ ଭଗବାନଙ୍କ ଯେଉଁ ଲୀଳା ଚାଲିଛି, ଭଗବାନଙ୍କ ଲୀଳା। ସାଧାରଣତଃ ଆମର ଆମେରିକାର ପ୍ରେସିଡ଼େଣ୍ଟ କ'ଣ କଲେ, ଆମେ ଏସବୁ ଆଲୋଚନା ହେଉଛି, ଏତେ କ'ଣ ସବୁ ଆଲୋଚନା ହେଉଛି, ଆଉ ସବୁ ସାରା ବିଶ୍ୱର ଯେ ଭଗବାନ, ଭଗବାନଙ୍କ ଲୀଳା କିଭଳି ଭାବରେ ଆଲୋଚିତ ନ ହେଉଥିବ ସେ ସମୟର କଥା, 5000 ବର୍ଷ ତଳର କଥା। ଖାଲି ପୃଥିବୀ ପୃଷ୍ଠରେ ନୁହଁ, ସମଗ୍ର ବିଶ୍ୱରେ, ସମଗ୍ର ଯେଉଁ ରହିଛି ଯେତେ 14ଟି ଭୁବନ ରହିଛି, ଏବଂ ଆଉ କୃଷକ ଲୋକ ଇତ୍ୟାଦି ସବୁ ଯେଉଁ ରହିଛି, ସବୁଠାରେ ଆଲୋଚନା ହେଉଛି ଭଗବାନଙ୍କ ଲୀଳା। ଇନ୍ଦ୍ର ସବୁଦିନେ ଯାଉଛନ୍ତି ଦେଖିବା ପାଇଁ କ'ଣ ହେଲା କ'ଣ ହେଲା, ସବୁ ଚେଷ୍ଟା କରିକି ସବୁ ବିଫଳ ହେଉଛି। ସେ ଭାବୁଛି, ଇନ୍ଦ୍ର ଭାବୁଥିଲେ କ'ଣ, ହଁ ଦେଖାଯାଉ ଭଲ ହେଲା, ସେ ତାଙ୍କର ମୃତ୍ୟୁବରଣ କରିବେ, ଏ ଛୋଟ ପିଲା ଧାରଣ କରିଛି, ଆଉ କିଛି ଜିନିଷ କିଛି ସମୟ ପରେ ତଳେ ଖସି ପଡ଼ିବ, ସମସ୍ତେ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ଚିନ୍ତା କରୁଥିଲେ ଇନ୍ଦ୍ର। ଗୋଟିଏ ଦିନ ଗଲା, 2 ଦିନ ଗଲା, 3ୟ ଦିନ, ତାହାପରେ ଭୟ ଆସିଗଲା ଇନ୍ଦ୍ରଙ୍କର, ବହୁତ ଚାକିରି ଯିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। 7 ଦିନ ପର୍ଯ୍ୟନ୍ତ ଚାଲିଥିଲା ଏଇଭଳି ଭାବରେ। ତେଣୁ ସମ୍ପ୍ରତି ସର୍ବସାକ୍ଷାତ ସ୍ୱୟଂ ଗୋବର୍ଦ୍ଧନ ଧାରଣ ପ୍ରକାରାଧିକମ୍ ଅପି କେନାପି ଜ୍ଞାନ୍ତୁ ନ ଶକ୍ୟତ। ଏଇଟାକୁ ତୁମେ ଜାଣିପାରୁନ, ତୁମେ କହୁଛ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ। ସପ୍ତାହୀନତ୍ଵା ଅର୍ଭକ, ଛୋଟ ପିଲା ଆମର ହଳ ଭଳିଆ ପିଲା, ସପ୍ତାହୀନ 7 ବର୍ଷର ପିଲା, ତଥାପି ଦଧାର, ସିଏ ଧରିଲେ ତତ୍ରାପି ଶୈଳମ, ସେ ଖାଲି ଧରିଲେ ତା ଶୈଳୀକୁ ଧାରଣ କଲେ, ମହାଗୁରୁତ୍ୱମ ଏତେ ଓଜନ ନ ହୋଇଥିବ, ଏବଂ ତତ୍ରାପି ଉତ୍ପାଟ୍ୟ ମୂଳତ୍ୱ ଭୂତଳା ଉଦ୍ଧୃତ୍ୟ। ଭଗବାନ ଉଠେଇଲେ, ଉପାଡ଼ିଲେ, ତଳୁ ଉପାଡ଼ିଲେ, ତା ମୂଳରୁ ଉପାଡ଼ିଲେ, ମଝିରୁ ଉପାଡ଼ି ନାହାନ୍ତି, ମୂଳରୁ ଯେଉଁଠୁ ତା'ର ଆରମ୍ଭ ହେଇଛି, ସୃଷ୍ଟି ହେଇଛି ସେ ଗୋବର୍ଦ୍ଧନ ପର୍ବତ, ମୂଳରୁ ଉପାଡ଼ିଛନ୍ତି ଭଗବାନ। ଉତ୍ପାଟ୍ୟ ମୂଳତଃ ଭୂତଳା ଉଦ୍ଧୃତ୍ୟ, ଭୂତଳ ଭିତରେ ରହିଥିଲା ଭଗବାନ ଉପାଡ଼ିଦେଲେ, ଏବଂ ତତ୍ରାପି ଏକେନ ବାମେ ନେଇବ, ଗୋଟିଏ ହାତରେ ଡାଣ ହାତ ହେଇଥାନ୍ତା ବୋଲା ବାମନେ ବାମେ ନେଇବ ପାଣି ନା, ଏବଂ ତତ୍ରାପି ଲୀଳୟା, ଆ ବହୁତ ଚେଷ୍ଟା କରିକିରି ଏସବୁ କରିଥିଲେ ତା ନୁହଁ, ଖେଳରେ ଖେଳରେ ଭଗବାନ ଏଇଟାକୁ ଧାରଣ କରିଥିଲେ। ତେଣୁ ଏଇଠି କୁହାଯାଉଛି, ଏ ଶ୍ଳୋକରେ କହୁଛନ୍ତି କ'ଣ ଯେ, ନମସ୍ତସ୍ମୈ ଭଗବତୀ, ମୁଁ ତାଙ୍କୁ ପ୍ରଣାମ କରୁଛି, ତାଙ୍କ ବିରୁଦ୍ଧରେ କ'ଣ ଯୁଦ୍ଧ କରିବି, ପ୍ରଣାମ କରୁଛି, ତୁମେ ମୋତେ ନମସ୍କାର କର, ତାଙ୍କୁ ପ୍ରଣାମ କର, ଆର ଭାବ ହେଉଛି ଏଇଟା, ମୁଁ ତାଙ୍କୁ ପ୍ରଣାମ କରୁଛି, ଆଉ ତୁମେ ତାଙ୍କ ବିରୁଦ୍ଧରେ କ'ଣ ଯୁଦ୍ଧ କରିବ, ତାଙ୍କୁ ପ୍ରଣାମ କର। ନମସ୍ତସ୍ମୈ ତସ୍ମୈ କହିବି ସେଇଥିପାଇଁ, ଟଙ୍କେଇ ତାଙ୍କୁ ଭଗବାନଙ୍କୁ, ସେଇ କୃଷ୍ଣଙ୍କୁ, ନମସ୍ତସ୍ମୈ ଭଗବତେ, ସେ ହେଉଛନ୍ତି ଭଗବାନ, କିଛି ଐଶ୍ୱର୍ଯ୍ୟ ଅଛି ତୁମେ ଜାଣିପାରିବ ନାହିଁ, ତାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି, ନମସ୍ତସ୍ମୈ ଭଗବତେ, ସବୁ କିଛି ଐଶ୍ୱର୍ଯ୍ୟ ରହିଛି। ଆମର ଭୌତିକ ଜଗତରେ ଜଣେ ଯଦି କିଛି ଅସାଧାରଣ ପ୍ରତିଭା ସମ୍ପନ୍ନ ହୋଇଗଲେ, ଗୋଟିଏ ଐଶ୍ୱର୍ଯ୍ୟ ତାଙ୍କର ହୋଇଯାଇଛି, କେତେ ତାଙ୍କର ପ୍ରଶଂସା ନହେବ। ବୈଜ୍ଞାନିକମାନେ ଦେଖନ୍ତୁ, ରାଜନୈତିକ ନେତାମାନେ ରହିଛନ୍ତି, ଆଉ ବିଭିନ୍ନ ପ୍ରକାର ସବୁ ସୋସାଲ ସମାଜରେ ବହୁତ ପ୍ରତିଷ୍ଠିତ ବ୍ୟକ୍ତି ସବୁ ରହିଛନ୍ତି, ଫିଲ୍ମ ଷ୍ଟାର୍ଠୁ ଆରମ୍ଭ କରି କିଏ କ'ଣ କେତେ ସବୁ ସମ୍ବାଦପତ୍ରରେ ତାଙ୍କର ସବୁ ବାହାରୁଛି, କିଏ କ'ଣ ସବୁ ଅଦ୍ଭୁତ ତାଙ୍କର ଯେଉଁ ଗୁଣ ରହିଛି ସେଥିପାଇଁ କେତେ ପ୍ରଶଂସିତ ହେଉଛନ୍ତି। ଆଉ ଯାହାଙ୍କ ପାଖରେ ସବୁକିଛି ଗୁଣ ରହିଛି, ପୂର୍ଣ୍ଣ ଭାବେ ରହିଛି, ସେ ଭଗବାନ କଥା କ'ଣ କହିବା। ନମସ୍ତସ୍ମି ଭଗବତେ କୃଷ୍ଣାୟ ଅଦ୍ଭୁତ କର୍ମଣ, ଅଦ୍ଭୁତ କର୍ମଣ କୃଷ୍ଣ, କୃଷ୍ଣ ଶବ୍ଦରେ ବହୁତ ଅନେକ ଅର୍ଥ ରହିଛି। ତେଣୁ ମୁଖ୍ୟତଃ ହେଉଛି କ୍ରିସ୍, କ୍ରିସ୍ କହିଲେ ଭୂବାଚକ, ଣ କହିଲେ ଆନନ୍ଦବାଚକ, ସେ ଆନନ୍ଦ ପ୍ରଦାନ କରନ୍ତି କୃଷ୍ଣ। ଯେମିତି ଆମେ ଭୂମିରେ ବିଭିନ୍ନ ପ୍ରକାର ଗଛ ସବୁ ଲଗାଉଛେ, କେତେ କ'ଣ ସବୁ ହେଉଛି ଭୂମିରେ, ଭୂମି ଭିତରୁ ସବୁ ଆସୁଛି, ସେଇଠୁ ଖଟା ଆସୁଛି, ସେଇଠୁ ମିଠା ଆସୁଛି, ସେଇଠୁ କ'ଣ ବିଭିନ୍ନ ପ୍ରକାର ରସ ବାହାରୁଛି ତାରି ଭିତରୁ, ଏଇ ଭୂମିରୁ କେତେ କ'ଣ ସବୁ ରହିଛି। ସେହିଭଳି ଭାବରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପନ୍ନ ହେଉଛି, କେତେ ଫଳ ଫୁଲ ଇତ୍ୟାଦି କେତେ କ'ଣ ସବୁ ଉତ୍ପନ୍ନ ହେଉଛି ଭୂମିରୁ, କିନ୍ତୁ ଭୂମିରୁ ଆନନ୍ଦ ଉତ୍ପନ୍ନ ହେଉନାହିଁ, ଡାଇରେକ୍ଟ ଆନନ୍ଦ ଉତ୍ପନ୍ନ ହେଉନାହିଁ, ଏଇଟାକୁ ଖାଇଲେ ଆମେ ଆନନ୍ଦିତ ହେଉଛି। କିନ୍ତୁ ଭଗବାନ ହେଉଛନ୍ତି ଏଭଳି, ସେ ଡାଇରେକ୍ଟ ଆନନ୍ଦ ଦେବେ, ଆନନ୍ଦ ପ୍ରଦାନ କରିବେ କୃଷ୍ଣ। ରହିଛି ଆମର ଘାସ, ଘାସ ଖାଇକିରି ଘାସରୁ କ୍ଷୀର ଆସୁଛି, ଗାଈ ଘାସ ଖାଇକିରି କ୍ଷୀର ଦେଉଛି, କିନ୍ତୁ ସେ ଘାସ ଖାଇକିରି ଆମେ କ୍ଷୀର ପ୍ରାପ୍ତ ହୋଇପାରିବା, ଆମେ ମୃତ୍ୟୁବରଣ କରିବା। ଆଉ ବୈଜ୍ଞାନିକମାନେ ସେ ଘାସକୁ ଗବେଷଣା କରୁଛନ୍ତି, ଏ ଘାସକୁ ନେଇକରି ଆମେ କ୍ଷୀର କେମିତି ଉତ୍ପନ୍ନ କରିବା, ଏ ଘାସ ଖାଇକିରି ଗାଈ କ୍ଷୀର ଦେଉଛି ଭଗବାନ। ଏଇଭଳି ଭାବରେ ଅଦ୍ଭୁତ ଅନେକ ରହିଛି, ଦେଖିକରି ମଧ୍ୟ ଆମେ ଦେଖିପାରୁନାହିଁ ଭଗବାନର ଅଦ୍ଭୁତ ଶକ୍ତି ବା ଲୀଳା ବା କାର୍ଯ୍ୟ ସବୁ ରହିଛି, ଦେଖିକରି ଦେଖିପାରୁନାହିଁ। ଏ ଭୂମି ଯେଉଁ ଫଳ ସବୁ ସୃଷ୍ଟି ହେଉଛି କେମିତି ସୃଷ୍ଟି ହେଉଛି, ଗଛରେ ଫଳ ହେଉଛି, ଆମ୍ବ ଆମର ପାଚିକିରି ସରିଗଲାଣି, କେତେ ପ୍ରକାର ଫଳ ହେଉଛି, କେମିତି ହେଲା, ଏଇ ଜଳରୁ ସୃଷ୍ଟି ହେଉଛି ଜଳ। ଆମେ କରିପାରିବା, ବୈଜ୍ଞାନିକମାନେ କରିପାରିବେ, ନିଜ ଜଳ ନିଅ, ଯେତେ ଜଳ ଦରକାର ନିଅ, କର ସବୁ ଆମ୍ବ ଫମ୍ବ କରିକି ବିଭିନ୍ନ ପ୍ରକାର ସୃଷ୍ଟି କର, କରିପାରିବେ ନା, ତାର ପ୍ରୋସେସ୍ ପେଟେଣ୍ଟ ରହିଛି, ପେଟେଣ୍ଟ ରହିଛି ଭଗବାନ, ସେ ପେଟେଣ୍ଟ ଦେଇଛନ୍ତି, ଦେଇନାହାନ୍ତି କାହାକୁ। ଯେମିତି ଆମର ବର୍ତ୍ତମାନ ଯୁଗରେ ମଧ୍ୟ ଯେଉଁ ଗୋଟେ ଫର୍ମୁଲା ଜଣେ ଯଦି ପାଇଗଲା, ସେ ପେଟେଣ୍ଟ ସେ ନେଇଗଲା, ଆଉ ଯିଏ ସେଇଟାକୁ କରିବ ତା'ଠାରୁ ଅନୁମତି ନେଇକି ପଇସା ନେଇକି ସେଇଟା କରିବ, କିନ୍ତୁ ଭଗବାନ ସେଇଭଳି ଭାବେ ବ୍ୟବସ୍ଥା କରିଛନ୍ତି, ନୁହଁ ଭଗବାନଙ୍କର ଅର୍ଥ ଆବଶ୍ୟକତା ରହିଛି ତେଣୁ ସେ ପେଟେଣ୍ଟ ରଖିଛନ୍ତି, ଏହାକୁ ଦେବେ ନାହିଁ ନା, ଭଗବାନ ଚାହୁଁଛନ୍ତି ସମସ୍ତଙ୍କୁ ଦେବା ପାଇଁ। ଏ ଯେଉଁ ସୃଷ୍ଟି ହେଇଛି ଆର ପ୍ରକ୍ରିୟା ରହିଛି, ଭଗବାନ ଏଇଭଳି ଭାବରେ ସୃଷ୍ଟି କରିଛନ୍ତି ଏବଂ ସେ କହିଦେଇଛନ୍ତି ଏଇଭଳି ଭାବରେ ତୁମେ ସୃଷ୍ଟି କରିପାରିବ, କିଭଳି ନା ଅନ୍ନାଦ୍ଭୁତାନି, ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ଯେଉଁ ଆବଶ୍ୟକତା ରହିଛି ଫଳ ଫୁଲ ଇତ୍ୟାଦି ସବୁ ଶସ୍ୟ ସବୁ ଯାହା ସବୁ ହେଉଛି, ଇଏ କିଭଳି ମନୁଷ୍ୟର ଆବଶ୍ୟକତା ପାଇଁ ସବୁ ବ୍ୟବସ୍ଥା କରାଯାଇଛି, କେମିତି ହେବ ନା ପର୍ଜନ୍ୟ ବୃଷ୍ଟି ମାଧ୍ୟମରେ ହେବ, ଆମର ବୈଜ୍ଞାନିକ ମାଧ୍ୟମରେ ଗବେଷଣାରେ ହୋଇପାରିବ ନାହିଁ, ଏଇସବୁ ଯେଉଁ ଅନ୍ନ ଇତ୍ୟାଦି ସୁବିଧା ରହିଛି ଗବେଷଣାରେ ହୋଇପାରିବ ନାହିଁ, ଏବଂ ବୃଷ୍ଟି ମଧ୍ୟ ଗବେଷଣା କରିକିରି ବୈଜ୍ଞାନିକମାନେ ଗବେଷଣା କରି ବୃଷ୍ଟି କରିପାରିବେ ନାହିଁ, ବୃଷ୍ଟି ହେବ ଯଜ୍ଞ ମାଧ୍ୟମରେ। ଯଜ୍ଞ କେମିତି ହେବ ନା ଯଜ୍ଞ କର୍ମ ସମୁଦ୍ଭବ, ବେଦରେ ସେ ଯେଉଁ କର୍ମ ରହିଛି ସେଇଟା କରିବା ଦ୍ୱାରା ଯଜ୍ଞ ହେବ, ଏଇଭଳି ଭାବରେ ଭଗବାନ ସବୁ ସୃଷ୍ଟି ବ୍ୟବସ୍ଥା କରିଛନ୍ତି, ଅଦ୍ଭୁତ କର୍ମଣ ସିଏ କୃଷ୍ଣ ଆୟ, କୃଷ୍ଣ କହିଲେ ଆନନ୍ଦ ତାଙ୍କ ପାଖରୁ ଆସୁଛି କୃଷ୍ଣ, କୁଶ କହିଲେ କ୍ରିସ୍ କହିଲେ ଭୂବାଚକ, ଆଣ ହେଉଛି ଆନନ୍ଦ ବାଚକ, ଆନନ୍ଦ ପ୍ରଦାନ କରିବେ କୃଷ୍ଣ। କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ କୃଷ୍ଣ 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 ହେ कृष्ण 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 काहिवाम कृष्ण 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 राम कृष्ण 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 काहिवाम कृष्ण 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 राम राघव राम राघव राम राघव काहिवाम कृष्ण केशव कृष्ण केशव कृष्ण केशव राम राघव राम राघव राम राघव काहिवाम कृष्ण केशव कृष्ण केशव कृष्ण केशव महाप्रभु जो दक्षिणा जाऊले से गान कर तेणु कह महाप्रभु नवद्वीप जी कृपा प्रकाश कर नाठू अधिक कृपा प्रकाश कर दक्षिणात को जाकर दक्षिणात बहुत प्रकार सब तो असुविधा था कि महाप्रभु सब कृपा कर तेणु ये कृष्ण शब्द जो रही कृष्ण ये दुईट अक्षर जो रही आज के आनंद रही जार हृदय जी स्वच्छ जी पवित्र जी निर्मल से आनंद प्राप्त हम ये कृष्ण रूप गोस्वामी रूप गोस्वामी वर्णना कर कृष्ण नाम के आनंद रही चाहती कोटे जीवा तुंडे तांडविनी रति तुंडे जुहा रही जुहारे ये कृष्ण नाम गोटे जुहारे कौन उच्चारण करेंगे तेणु सी कहते हैं कोटी जुहा प्रदान करते प्रभु ये कोटे जुहारे भगवान नाम हरे कृष्णा 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 हरे 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 राम 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 भगवान नाम रे आनंद कृष्ण शब्द आनंद रही किंतु कहीं जन आनंद प्राप्त हो पारना कारण कौन कौन कारण प्रभु कह कौन कारण कहीं आनंद प्राप्त हो पारना कहीं समस्त आनंद प्राप्त होती कहीं आनंद प्राप्त हो पारना कहीं विभिन्न प्रकार अपराध रही विभिन्न प्रकार अपराध रही नाम आसुना रुचि आसुना भगवान नाम भागवत द्वितीय स्कंद तृतीय अध्याय श्लोकटी अच्छा सौनक ऋषि कहते भगवान नाम ग्रहण करणकर चक्षुरे अश्रु आसुना अश्रु आसुना भाव आसुना चित्त गदगद होना यह सब होने कारण कौन ना विभिन्न प्रकार अपराध सब रही द्वितीय स्कंद तृतीय अध्याय श्लोकटी अच्छा जे कौन सॉरी विभिन्न प्रकार जो रही जो सब विभिन्न प्रकार जो अंग रही आमर ए जुहा मध्यम भगवान को गुणगान करूना चक्षु माध्यम भगवान रूप को दर्शन करूना ये भाव में वर्णना कर स्वर्ण कृषि अंतिम कथा स्वर्ण कौन स्वर्ण कृषि कौन अंतिम जे तदस्म सारम हृदय तेदम यदृह्यमाणे हरिनाम देय न विक्रियताथ जदा विकारो नेत्रे जलंगात्र रुहे सुवास सबू अंग मान गोटे गोटे सब निंदा करतीम समग्र अंग विषय वर्णना करदे तदस्म सारम हृदय तेदम से व्यक्तिर हृदय पत्थर निर्माण होते अश्म अश्म सारम अश्म कहले पाषाण पाषाण हृदय तार जगृहमाणी हरिनाम दे भगवान नाम हरिंकर नाम नौसंधि ध्यान करसंधि न विक्रियतात किंतु ताकर कौन सी विकार सुनाई यदा विकारो अथ यदा विकारो नेत्रे जलंगात्र रुहे सुहास नेत्र कौन जल आसुना କ୍ରନ୍ଦନ କରୁନାହାନ୍ତି ସିଏ ଗାତ୍ର ରୁହେ ସିଏ ତାଙ୍କ ଶରୀରରେ ରୋମାଞ୍ଚ ଜାତ ନାହିଁ ତାଙ୍କର ହର୍ଷ ଆସୁନାହିଁ ସେଥିରେ ଜଳଗାତ ରୁହେ ସୁ ହର୍ଷ ଏହି ପ୍ରସଙ୍ଗରେ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ କଥା କହିଛନ୍ତି ସେଠି ମୋତେ ହସ ଲାଗିଲା ସେ କହିଛନ୍ତି ଦୁଇ ପଇସାର ଭାବ ଦୁଇ ପଇସାର ଭାବ ତାଙ୍କର ସେ ଯେଉଁ ବାଙ୍ଗଲା ସେପଟ ସାଇଡ଼ରେ ସେ ଯେଉଁ ୱେଷ୍ଟବେଙ୍ଗଲରେ ପଶ୍ଚିମବଙ୍ଗରେ ତାଙ୍କର ସବୁ ରହିଛି କୀର୍ତ୍ତନ ସବୁ କରିବେ ବାଧି କୀର୍ତ୍ତନ ବାଧି କରିବେ ଇଏ କେତେ ଭାବରେ କରିପାରୁଛି କୀର୍ତ୍ତନ ଇଏ କେତେ ଭାବରେ କରିପାରୁଛି କେତେ ପ୍ରକାର ସମୟ ଯୋଗୁଁ ଯାଉଛି କ'ଣ ଅଷ୍ଟାଙ୍ଗ ତା'ର ଜାତ ହେଉଛି ଅଷ୍ଟାଙ୍ଗ ସାତ୍ତ୍ୱିକ ବିକାର ଜାତ ହେଉଛି ଏସବୁ କଥା ରହିଛି ଇଏ କିନ୍ତୁ ଦେଖିକିରି ସବୁ କହୁଛନ୍ତି ଭିତରେ ଭାବ ନାହିଁ ଖାଲି ବାହାରେ ଦେଖିବା ପାଇଁ ବିକାର ଏଭଳି ଭାବ କହିକିରି ଗୋଟିଏ ଦଳ ଆସିଥିଲେ ତାଙ୍କ ଭିତରେ କମ୍ପିଟିସନ୍ ଚାଲିଥିଲା ବଡ଼ ଶୀତ ଦିନର କଥା କୀର୍ତ୍ତନ କରିକିରି ଭାବରେ ଉଚ୍ଛାଇ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 କହି ଉଚ୍ଛାଇ ତେଣୁ ଅନ୍ୟମାନେ ସବୁ ଜୋର ଜୋର କୀର୍ତ୍ତନ କଲେ କଲେ ବହୁତ ସମୟ ପରେ ଯାଇ ତାର ଭାବିଲା ତାପରେ ସେ ମହାପ୍ରଭୁ ସେଇଭଳି ଭାବରେ ହେଇଯାଉଥିଲେ କିନ୍ତୁ ମହାପ୍ରଭୁ ଦେଖେଇକି ନୁହଁ ତାଙ୍କ ପ୍ରକୃତରେ ସେଇଟା ଏଇଭଳି ଭାବରେ ଯେଉଁ ତା ଆଉ ଯେଉଁ ଆରପାଟି ଥିଲେ ସେ ତା ପରଥରକୁ କ'ଣ କଲେ ସଂକୀର୍ତ୍ତନ କଲେ ଆଉ ଗୋଟେ ପାଟିକୁ ଡାକିଲେ କହିଲେ ସେ ଏତିକି ସମୟ ଯାଇଛନ୍ତି ଗୋଟେ ଘଣ୍ଟା ସେ ଭାବ ପ୍ରଦର୍ଶନ କରିଛନ୍ତି ତୁମେ ଅଧିକା ଯେମିତି କରିବ ଆମେ ଅଧିକା ଦେବୁ ଚାରଣା ଦେବୁ ସେ ଦିଅଣା ଦେଇଥିଲେ ଦିଅଣା ଚାରଣା ଦେବା ତେଣୁ ସିଏ କ'ଣ ହେଇଛି ଖରାଦିନ ସିଏ ସବୁ କରିଛି ଆଉ ଭାବ ଦେଖେଇକି ରହିଗଲା ପଡ଼ିଗଲା ତେଣୁ ଲୋକମାନେ ସବୁ ଚାରିପଟେ ଘେରିଗଲେ ଇଏ ହେଲା ସବୁ ହେଲା ଖରାଦିନ ଏଣେ ଗରମ ବହୁତ ବାହାରି ଜୋରେ ଏଣେ ଲୋକମାନେ ସବୁ ଗଦା ହେଇଗଲେଣି ଆଉ ତାର ଝାଳ ବାହାର କାହିଁକି କ'ଣ ସେ ରହିପାରିଲା ନାହିଁ ଘଣ୍ଟାଟେ କ'ଣ ଅଧଘଣ୍ଟାଟେ ରହିଲେ କ'ଣ ହେଇଗଲା ତାର ତେଣୁ ସିଏ ତାପରେ ସେ କହିଲେ ଭାଇ ତୁମକୁ ଚାରଣା ଦେବି ବୋଲି କହିଥିଲୁ ଆଉ ତୁ ଏତେ ସମୟ ଅଧିକା ସମୟ ଦେଲୁ ଆଉ ଚାରଣାରେ କେତେ ଭାବ ଆସିବ ତେଣୁ ଏଇଭଳି ଭାବରେ ମନେ ଦେଖିବା ପାଇଁ ଭାବ ରହିଛି ତେଣୁ ନ ବିକ୍ରେତା ଯଦା ବିକାରୁ ନେତ୍ରୀ ଜଳ ଗାତ୍ର ରୁହେ ସୁହର୍ଷ ଭଗବାନଙ୍କ ନାମ ନେଇକରି ଯେଉଁ ଇଏ ହେଉଛି ଏସବୁ ଆସୁନାହିଁ ବିକାର ଆସୁନାହିଁ କାରଣ କ'ଣ ଚୈତନ୍ୟ ଚରିତ୍ରାମୃତ ସେଟା ବର୍ଣ୍ଣନା କରାଯାଇଛି ଏ ଚୈତନ୍ୟ ଚନ୍ଦ୍ରର ଦୟା ଚୈତନ୍ୟ ମହାପ୍ରଭୁଙ୍କର ଦୟା ହେଉଛି ଏଇଟା କର ବିଚାର କରିଲେ ଚିତ୍ତେ ପାପ ଚମତ୍କାର ଚୈତନ୍ୟ ମହାପ୍ରଭୁଙ୍କ ଦୟା କ'ଣ ସେଇଟା ନା ଏ ଯେଉଁ ଇଏ କଲେ ମଧ୍ୟ ଆସୁନାହିଁ କାହିଁକି ନା ଆମର ବିଭିନ୍ନ ଅପରାଧ ସବୁ ରହିଛି ଅପରାଧ ରହିଥିବାରୁ ଆମର ସେସବୁ ଆସୁନାହିଁ ବିକାର ଆସୁନାହିଁ ତେଣୁ ଚୈତନ୍ୟ ଚନ୍ଦ୍ରର ବହୁ ଜନ୍ମକରେ ଯଦି ଶ୍ରବଣ କୀର୍ତ୍ତନ ତବୁ ତ ନା ପାଏ କୃଷ୍ଣ ପଦେ ପ୍ରେମ ଧନ ବହୁ ଜନ୍ମ ଧରିକିରି ଗୋଟିଏ ଜନ୍ମ କଥା କ'ଣ କୁହାଯିବ ଅନେକ ଜନ୍ମ ଧରିକିରି ଯଦି ଏ ଶ୍ରବଣ କୀର୍ତ୍ତନ କଲେ ମଧ୍ୟ ଭଗବାନ ପାଦ ପଦ୍ମରେ ପ୍ରେମ ଆସିବ ନାହିଁ କାହିଁକି ଆସିବ ନାହିଁ ନା କୃଷ୍ଣ ନାମ କରେ ଅପ ରାଧେ ରବି ଚୈତନ୍ୟ ନିତ୍ୟାନନ୍ଦେ ନାହିଁ କୃଷ୍ଣ ନାମ ଅପରାଧ ରହିଛି, ଆମେ ସବୁଦିନ ସକାଳେ ଅପରାଧ କରୁଛେ, ନାମରେ ଅପରାଧ ରହିଛି, କିନ୍ତୁ କଲା ପରେ ସେଇ ଅପରାଧ ସବୁ କରୁଛେ। କିନ୍ତୁ ଚୈତନ୍ୟ ନିତ୍ୟାନନ୍ଦ ନାହିଁ ଏସବୁ ବିଚାର, ମହାପ୍ରଭୁଙ୍କର ନିତ୍ୟାନନ୍ଦ ପ୍ରଭୁଙ୍କର ଏସବୁ ବିଚାର ନାହିଁ। ଅପରାଧ କରୁଛନ୍ତି, ଅପରାଧ ଏସବୁ କରୁଛନ୍ତି, ସେମିତି ବିଚାର ନାହିଁ। ନାମ ଲାଇତେ ପ୍ରେମ ଦେହନ ବହେ ଅସୁବିଧାର, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଚୈତନ୍ୟ ଚନ୍ଦ୍ର ଦୟା କର ବିଚାର, ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ଏସବୁ ବିଚାର ନାହିଁ। ଅପରାଧ କରୁଛି ଏସବୁ ବିଚାର ନାହିଁ। ନାମ ଲୈତେ ପ୍ରେମ ଦେନ ବହେ ଅସୁବିଧା, ଭଗବାନ ମହାପ୍ରଭୁଙ୍କର ନାମ ନେଲେ ପ୍ରେମ ପ୍ରଦାନ କରି, ପ୍ରେମ ପ୍ରଦାୟତ କୃଷ୍ଣ ପ୍ରେମ ପ୍ରଦାୟତ। ତେଣୁ ଏ କୃଷ୍ଣ ନାମ ଏହିଭଳି ଭାବରେ ଯେଉଁମାନଙ୍କ ହୃଦୟ ଯେତେ ପବିତ୍ର, ଯେତେ ସ୍ୱଚ୍ଛ, ଯେତେ ନିର୍ମଳ, ସେମାନେ ସେତିକି ଆନନ୍ଦ ପ୍ରାପ୍ତ ହେବେ, ଆନନ୍ଦ ପ୍ରାପ୍ତ ହେବେ। ସେଥିପାଇଁ ରୂପ ଗୋସ୍ୱାମୀ କହୁଛନ୍ତି ଏ କୃଷ୍ଣ ନାମରେ କେତେ ମଧୁର ହେଇଛି, କେତେ ମଧୁର ନାମ, ମଧୁରଙ୍ଗ ମଧୁରଙ୍ଗ ରହିଛି ନା, ମଧୁରଙ୍ଗ ଭଗବାନ ନାମରେ ସେତେ ମଧୁର ହେଇଛି। ତେଣୁ ଗୋଟିଏ ଜୁହାରେ ସେ ଭଗବାନଙ୍କ ନାମ କୀର୍ତ୍ତନ କରିକିରି ସେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ସେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ମୋତେ ଗୋଟିଏ ଜୁହା ଦିଅନ୍ତୁ, ଗୋଟିଏ ଜୁହାରେ ଭଗବାନଙ୍କ ନାମ ଗାନ କରିବୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି କୃଷ୍ଣାୟ ଅଦ୍ଭୁତ କର୍ମଣି, କେବଳ ସେ ଖାଲି ଆନନ୍ଦ ଦେବ ଆଉ କିଛି ଦେବନି ତା ନୁହଁ। ଭଗବାନ ନାମରେ ଅନେକ ପ୍ରକାର ରହିଛି, ନାମର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି, ନାମରେ କ'ଣ ସବୁ ମିଳିବ ଆମେ କହିପାରିବା ନାହିଁ। ନାମରେ କେତେ ରହିଛି, ନାମ ଦ୍ୱାରା ଯେ କେତେ ତା'ର ଫଳ ରହିଛି ଏଇଟା ଆଦି ପୁରାଣରେ ବର୍ଣ୍ଣନା କରାଯାଇଛି, ନାମରେ କେତେ ଫଳ ରହିଛି। ନ ନାମ ସଦୃଶଂ ଜ୍ଞାନମ୍, ଭଗବାନଙ୍କ ନାମ ନେଲେ ଜଣେ ଜ୍ଞାନ ପ୍ରାପ୍ତ ହେବ, ଏ ଭଗବାନ ନାମ ସଦୃଶ ଆଉ ଜ୍ଞାନ କିଛି ନାହିଁ। ନ ନାମ ସଦୃଶ ଜ୍ଞାନ, ନ ନାମ ସଦୃଶ ବ୍ରତମ, ଏଇ ଭଗବାନଙ୍କ ନାମ ନେବାଟା ହେଉଛି ଶ୍ରେଷ୍ଠ ବ୍ରତ। ନ ନାମ ସଦୃଶ ବ୍ରତମ, ନ ନାମ ସଦୃଶ ଧ୍ୟାନ, ଏଇ ନାମ ଯେଉଁମାନେ ନେଉଛନ୍ତି ତା ସହିତ ଆଉ କୌଣସି ଧ୍ୟାନ ସମାନ ହେବ ନାହିଁ। ନ ନାମ ସଦୃଶ ଫଳ, ନାମ ସଦୃଶ ଆଉ କିଛି ଫଳ ନାହିଁ। ସେହିଭଳି ଭାବେ ନ ନାମ ସଦୃଶ ତ୍ୟାଗ, ଯେଉଁମାନେ ନାମ ନେଉଛନ୍ତି ଆ ସହିତ କୌଣସି ତ୍ୟାଗ ମଧ୍ୟ ସମାନ ହୋଇପାରିବ ନାହିଁ। ନ ନାମ ସଦୃଶ ତ୍ୟାଗ, ନ ନାମ ସଦୃଶ ସମ, ନାମ ସଦୃଶ ସମ, ସମ କହିଲେ କ'ଣ, ମନକୁ ମନ ସମ ମନିଷ୍ଠତା ବୁଦ୍ଧେ, ସମ କହିଲେ ମନକୁ ଦମନ କରିବା ସମ, ନାମ ସଦୃଶ ସମ ସମାନ ହୋଇପାରିବ, ମନକୁ ଦମନ କରିବା ସମାନ ହୋଇପାରିବ ନାହିଁ, ନାମ ସଦୃଶ ଏଇଭଳି ରହିଛି। ନ ନାମ ସଦୃଶ ପୁଣ୍ୟ, ଭଗବାନ ନାମ ସହିତ ଆଉ କୌଣସି ପୁଣ୍ୟ କାର୍ଯ୍ୟ ନାହିଁ। ଏବଂ ନ ନାମ ସଦୃଶ ଗତି, ଅନ୍ତିମ ଲକ୍ଷ୍ୟ ନାମ ସଦୃଶ ଆଉ କିଛି ନାହିଁ, ନାମ ହେଉଛି ସବୁ କିଛି। ନାମେବ ପରମ ମୁକ୍ତି, ନାମରେ ପରମ ମୁକ୍ତି ଜଣେ ପ୍ରାପ୍ତ ହୋଇପାରିବ। ପରମ ମୁକ୍ତି କହିଲେ ଯେଉଁ ଚାରୋଟି ମୁକ୍ତି ରହିଛି, ସାଲୋକ୍ୟ ଶାସ୍ତ୍ରୀ ସାମୁପ୍ୟ ସାରୁପ୍ୟ, ଏସବୁ ଜଣେ ପ୍ରାପ୍ତ ହେବ, ନାମେବ ସେ ନାମ ହିଁ ମୁକ୍ତି। ଏବଂ ନାମେବ ପରମାଗତି, ନାମ ହେଉଛି ଅନ୍ତିମ ଲକ୍ଷ୍ୟ ପରମାଗତି। ନାମେବ ପରମା ଶାନ୍ତି, ଯିଏ ନାମ ଗ୍ରହଣ କରୁଛନ୍ତି ସେ ପରମ ଶାନ୍ତି ପ୍ରାପ୍ତ ହେବେ। ନାମେବ ପରମା ସ୍ଥିତି, ଇଏ ହେଉଛି ପରମ ସ୍ଥିତି ହେଉଛି ନାମ। ନାମେବ ପରମ ଭକ୍ତି, ଏ ନାମ ହେଉଛି ଶ୍ରେଷ୍ଠ ଭକ୍ତି। ନାମିବ ପରମାମତି, ଇଏ ହେଉଛି ପରମମତି ହେଉଛି ନାମ, ନାମିବ ପରମାପ୍ରୀତି, ଶ୍ରେଷ୍ଠ ପ୍ରୀତି ହେଉଛି ନାମ, ନାମରେ ପରମ ପ୍ରୀତି ରହିବ, ନାମିବ ପରମାସ୍ମୃତି, ଏ ନାମ ହେଉଛି ଶ୍ରେଷ୍ଠ ସ୍ମୃତି, ନାମ ଯଦି ସ୍ମରଣ ହୋଇଗଲା ଆଉ ସବୁକିଛି ସ୍ମରଣ ହୋଇଗଲା, ପରମ ସ୍ମୃତି, ନାମିବ ପରମାରାଧ୍ୟ, ନାମ ହେଉଛି ଶ୍ରେଷ୍ଠ ଆରାଧନାକାରୀ ଭିତରେ, ଆରାଧ୍ୟ ଆରାଧ୍ୟ ଭିତରେ ଶ୍ରେଷ୍ଠ ଆରାଧ୍ୟ ହେଉଛି ଭଗବାନ ନାମ, ଏବଂ ନାମିବ ପରମ ଗୁରୁ, ନାମ ହେଉଛି ଶ୍ରେଷ୍ଠ ଗୁରୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ମୁଁ ତାଙ୍କୁ ପ୍ରଣାମ କରୁଛି, ନମସ୍ତସ୍ମି ଭଗବତେ କୃଷ୍ଣାୟ, ଅଦ୍ଭୁତ କର୍ମଣି, ଅଦ୍ଭୁତ କର୍ମ ଆମେ ଚିନ୍ତା କରିପାରିବା ନାହିଁ, ଅଦ୍ଭୁତ ଆଶ୍ଚର୍ଯ୍ୟ ଅଦ୍ଭୁତ ହେଇଯିବ। ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ କପିଳଦେବଙ୍କର ମା କହୁଛନ୍ତି ନାମର ଅଦ୍ଭୁତତା, ଭଗବାନଙ୍କ ଅଦ୍ଭୁତତା ରହିଛି, ନାମର ଅଦ୍ଭୁତ ରହିଛି, କ'ଣ ଅହୋବତ ସୋ ପଚତୋ କରିୟାନ୍ ଜଜ୍ଜୁଭାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ୍ ତେ ଭୂସ୍ତପସ୍ତେ ଯୋଗୁ ଶଶ୍ନୁ ରାଜା ବ୍ରହ୍ମାନୁଚ ନାମ ଶୁଣନ୍ତି ଯେହେତୁ ଆଧାରେ ଚାରୋଟି ବିଶେଷତ୍ୱ ରହିଛି, ବିଶ୍ୱନାଥ ଚକୁରୀ ଠାକୁର କହିଛନ୍ତି ଅହୋ କହିଲେ ଆଶ୍ଚର୍ଯ୍ୟ ଠାରୁ ମଧ୍ୟ ଆଶ୍ଚର୍ଯ୍ୟ। ଆମର ଭୌତିକ ଜଗତରେ କୁହାଯାଏ ସପ୍ତ ଆଶ୍ଚର୍ଯ୍ୟ ରହିଛି, ସାତଟା ଆଶ୍ଚର୍ଯ୍ୟ ପଢ଼ୁଛନ୍ତି ପିଲା ନୁହେଁ, କ'ଣ ଭୁଲିଯାଉ ସେସବୁ ଆଶ୍ଚର୍ଯ୍ୟ, କିଏ ଆଶ୍ଚର୍ଯ୍ୟ ସେ, କିନ୍ତୁ ଇଏ ଯେଉଁ ନାମ ଯେଉଁଭଳି ଭାବରେ ଆଶ୍ଚର୍ଯ୍ୟ ରହିଛି, ସବୁଠାରୁ ଆଶ୍ଚର୍ଯ୍ୟ ବସ୍ତୁଠାରୁ ମଧ୍ୟ ଇଏ ଆଶ୍ଚର୍ଯ୍ୟ, ଅହୋ ଶବ୍ଦର ଅର୍ଥରେ ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ନା ଅହୋ ବତ, ଇଏ ହେଉଛି ସବୁଠାରୁ ଆଶ୍ଚର୍ଯ୍ୟ, ଅହୋ ବତ ଏଠି ଆଶ୍ଚର୍ଯ୍ୟାଦପି ଏତଦ ଆଶ୍ଚର୍ଯ୍ୟମ୍, ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ଯେତେ ଆଶ୍ଚର୍ଯ୍ୟ ବସ୍ତୁ ରହିଛି ତାଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଭଗବାନଙ୍କ ନାମ ଅହୋ ବତ, ଏଇ ଏଇ ଭାବରେ ଏ ଶବ୍ଦ କୁହାଯାଇଛି ଅହୋ ବତ, ଅହୋ ବତ ଇତି କ'ଣ ନା କ'ଣ ଆଶ୍ଚର୍ଯ୍ୟ, ନାମର କ'ଣ ଆଶ୍ଚର୍ଯ୍ୟଟା ରହିଛି ନା ଯଶ୍ୟ ସ୍ୱପଚ୍ୟ ସ୍ୱପଚ କୁକୁର ହୋଇ ଚଣ୍ଡା, କୁକୁର ହୋଇ ଚଣ୍ଡା ସ୍ୱପଚ୍ୟ ଜୁହା, ଜୁହାର ଅଗ୍ରେ ଅଗ୍ରେ ଏବେ ନ ତୁ ସମ୍ପୂର୍ଣ୍ଣ ଜୁହା, ସମ୍ପୂର୍ଣ୍ଣ ଖାଲି ଅଗ୍ରରେ ଭଗବାନ ନାମ ଟିକେ ନେଇଛି, ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ଜୁହାରେ ନାହିଁ, ବର୍ତ୍ତତେ କିଛି ସମୟ ପାଇଁ ନେଇଛି, ନ ତୁ ବୃତ ସବୁବେଳେ ପାଇଁ ନେଉନାହିଁ, ନାମ ଏକମେବ, ଏକ ଶବ୍ଦରେ ଏକ ଶବ୍ଦ ଗୋଟେ ନାମ ଏକ ଶବ୍ଦ ଏକ ବଚନ କୁହାଯାଇଛି, ବହୁ ବଚନ କୁହାଯାଏ ନାମାନ କୁହାଯାଏ ନାହିଁ, ଏକ ବଚନ ନ ତୁ ନାମାନିତ୍ୟର୍ଥ ବହୁ ବଚନରେ କୁହାଯାଏ ନାହିଁ ନାମାନିତ୍ୟର୍ଥ। ତାହେଲେ ଏ ଚାରୋଟି କଥା ଆମେ ଦେଖନ୍ତୁ, ସମ୍ପୂର୍ଣ୍ଣ ଜୁହାୟା ସମ୍ପୂର୍ଣ୍ଣ ଉଚ୍ଚାରିତାନି ବହୁନି ନାମାନି ତୁ କିମତ ଇତିବ୍ୟା, ଯଦି ପୂର୍ଣ୍ଣ ସମ୍ପୂର୍ଣ୍ଣ ଜୁହାରେ ତାପରେ ସମ୍ପୂର୍ଣ୍ଣ ଭାବରେ ଉଚ୍ଚାରିତ କରିକି ବହୁନି ନାମାନି ଅନେକ ନାମ ଯଦି ଆମେ ନେବା ତାହେଲେ କ'ଣ ତାର ଫଳ ନ ହେବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କ'ଣ ଫଳ ନା ଏଇଟା ହେଉଛି ଯେ ଶ୍ଳୋକ କ'ଣ ନା କ'ଣ ନା ହେବ ସ୍ୱପସ୍ତ ନାମ କରିବା, କିଭଳି ଭାବରେ ଶ୍ରେଷ୍ଠ ନାମ ନା ଯଜ୍ଜୁଭା ଯେ ବର୍ତ୍ତମାନ ଏଇସବୁ ଯେଉଁମାନେ ନେଇଛନ୍ତି ତେକୁ ଯେ ସବୁ ତେକୁ କହିଲେ ସବୁକିଛି ତେକୁ ତପସ୍ତେ ତେ ସବୁକିଛି ତପସ୍ୟା କରିସାରିଛନ୍ତି ତେକୁ ତପସ୍ତେ ସବୁ ସବୁଠୁ ସବୁଠୁ ଶ୍ରେଷ୍ଠ ତପସ୍ୟା ହେଉଛି ଏଇଟା। ନାରଦ ମନ୍ତ୍ରରେ ନାରଦ ମୁନି କହୁଛନ୍ତି କଥା ଅନ୍ତର୍ବହି ଯଦି ହରି ତପସ୍ୟା ତ କି ନା ଅନ୍ତର୍ବହି ଯଦି ହରି ତପସ୍ୟା ତ କି କ'ଣ ସେଇଭଳି ଭାବରେ ଯଦି ଅନ୍ତରରେ ବା ବାହାରେ ଭଗବାନ ରହିଛନ୍ତି ତାହେଲେ ତପସ୍ୟାର କ'ଣ ଆବଶ୍ୟକତା ରହିଛି, ସେଇଭଳି ଭାବରେ ସବୁ ରହିଛି କ'ଣ ସବୁ ରହିଛି ମୁଁ ଭୁଲିଗଲେଣି ଅନ୍ତର୍ବହି ଏଇଟା ନାରଦ ମନ୍ତ୍ରରେ ବର୍ଣ୍ଣନା କରାଯାଇଛି ସେଇଭଳି ଭାବରେ ସେ ସବୁ ତପସ୍ୟା କରିସାରିଛନ୍ତି ଏତେ ତପସ୍ୟା ରହିଛି ବିଭିନ୍ନ ପ୍ରକାର ତପସ୍ୟା ରହିଛି ଭାଗବତ ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏଇଟା ଋଷଭଦେବ କିଏ ଜଡ଼ଭରତ କହିଛନ୍ତି ତପସ୍ୟା ବିଭିନ୍ନ ପ୍ରକାର ତପସ୍ୟା ରହିଛି ତେଣୁ ଋଷଭଦେବ କହୁଛନ୍ତି ରାଜା ରଘୁବଣଙ୍କୁ, ରଘୁବଣୀ ତପସା ନ ଜାତି ନ ଚେଜୟା ନିର୍ବାପଣାଭ୍ୟା ନା ଚନ୍ଦସା ନିର୍ ଜଳାଖଣି ସୁରେର ବିନା ମହତ୍ପାଦର ଜଭିଷେକ। ବିଭିନ୍ନ ପ୍ରକାର ତପସ୍ୟା ରହିଛି। ଆମେ ଶୁଣୁଥିଲେ ହିରଣ୍ୟକଶିପୁ କିଭଳି ତପସ୍ୟା କରୁଥିଲେ, ଦେବଲୋକର ଗଣନାରେ 100 ବର୍ଷ କାଳ ସେ ତପସ୍ୟା କରିଥିଲେ। କୌଣସି ଖାଦ୍ୟ ପାନୀୟ କିଛି କ'ଣ ନାହିଁ, ଠିଆ ହୋଇକରି ଏକ ପାଦରେ ତପସ୍ୟା କରୁଥିଲେ। ଏଭଳି ରହିଛି। ବ୍ରହ୍ମା କହୁଛନ୍ତି ତୁମ ଭଳି ଏଭଳି ତପସ୍ୟା ଆଗରୁ କେହି କରିନଥିଲେ କି ଭବିଷ୍ୟତରେ କେହି କରିବେ ନାହିଁ, ଏଭଳି ରହି ତପସ୍ୟା କରୁଥିଲେ। କିଛି ପ୍ରକାର ତପସ୍ୟା ରହିଛି। ଜଡ଼ଭର ସିପତା କହୁଛନ୍ତି ରହୁବଣି ତ ତପସ୍ୟା ନ ଯାଆନ୍ତି, ତପସ୍ୟା କିଭଳି ଭାବରେ ତା ତପସ୍ୟା ନ ଯାଆନ୍ତି, ନୈବ ଜଳା ଅଗ୍ନି। ବର୍ତ୍ତମାନ ଖରାଦିନ ଆସିଲା, ଖରାଦିନରେ ଆମର ଏସି ନହେଲେ ହେଉନାହିଁ, କିନ୍ତୁ ଖରାଦିନରେ ଯିଏ ଚାରିପଟେ ଅଗ୍ନି ଲଗାଇକିରି ଭିତରେ ରହିବ ତପସ୍ୟା, ଏଇଭଳି ତପସ୍ୟା। ସେହିଭଳି ଭାବରେ ଶୀତଦିନ ଆସିଲା, ଆମର ଦରକାର ଗରମ ଦରକାର, ଏସବୁ ରହିଛି। ପାଶ୍ଚାତ୍ୟ ଜଗତରେ ବିନା ହିଟରରେ ସେମାନେ ରହିପାରିବେ ନାହିଁ। ଆମେ ଥରେ ଯାଇଥିଲୁ, ବସୁଳ ଯାଇଥିଲୁ ଆମ ପିଲାମାନଙ୍କ ସହିତ ଯାଇଥିଲୁ ନରୱେ, ନରୱେ କୁମେରୁ ଯେଉଁ କୁହାଯାଏ, ସୁମେରୁ, ସୁମେରୁ ସୁମେରୁ ଯେଉଁ ରହିଛି ସେଠି ଯାଇଥିଲୁ। ତାଙ୍କର ଇସ୍କନରେ ଆମେ ଯେ ପହଞ୍ଚିଗଲା ବେଳେ ପ୍ରଥମେ ମନା କରିଦେ ନାହିଁ, ଆମେ ଜାଗା ନାହିଁ ସବୁ କହିଲେ, ତାପରେ ପୁଣି ଦେଲେ ଆମକୁ, ଆମ ପିଲାମାନେ ସବୁ ଯାଇଥିଲେ। ତେଣୁ ଆମେ ସେଠି ଗୋଟେ ରୁମ୍ ଦେଇଥିଲେ, ସେ ରୁମ୍ରେ ଯେଉଁ ରହିଛି ହିଟର ରହିଛି, ହିଟରଟା ଟିକେ ବେଶୀ ହିଟ୍ ହେଉନାହିଁ, କାରଣ ସେଠି ବେଶୀ ୟୁଜ୍ ହେଉନାହିଁ, ସେଥିପାଇଁ ବହୁତ ଜିନିଷପତ୍ର ମଧ୍ୟ ରହିଛି। ତେଣୁ ଆମେ ସେଦିନ ରାତିରେ ଯେଉଁ ରହିଲୁ ବହୁତ ଥଣ୍ଡା, ଜଣେ କୋଲାପ୍ସ କରିଯିବ। ଆମେ ଗୋଟେ ଥର ଇଏ ଡେନମାର୍କରେ ଗୋଟେ ଥର ଆମେ ସନ୍ଧ୍ୟାବେଳେ ଯାଇଥିଲୁ ବୁଲାବୁଲି କରୁଥିଲୁ, ସେ ସମୟରେ ଗୋଟେ ଥିଲା, ଆମେ ସେଠି ସବୁ ମିଳୁଥିଲା ଚିନାବାଦାମ, ଚିନାବାଦାମ ଆଣି ଖାଉଥିଲୁ। ସେଇ ସମୟରେ ସବୁ କୋଲ୍ଡ ୱିଣ୍ଟର ଡ୍ରେସ୍ ସବୁ ପିନ୍ଧିଛୁ, କିନ୍ତୁ ହାତଟା ଖୋଲି ଦେଇଥିଲୁ, ହାତଟା ଖୋଲି ଦେଇଥିଲୁ ସେ ବାଦାମ ଖାଇବା ପାଇଁ। ଆଉ କିଛି ସମୟ ପରେ ହାତ ସବୁ କୋଲାପ୍ସ ହେଇଗଲା, କୋଲାପ୍ସ ହେଇଗଲା, ଚିନ୍ତା କରିପାରୁନଥିଲୁ କେମିତି ହେବ ବୋଲି। ଏଭଳି ରହିଛି ଥଣ୍ଡା, ମାଇନସ ମାଇନସ ସବୁ ରହିଛି। ତେଣୁ ଏଇଭଳି ଭାବରେ ନଳାଗ୍ନି ବିନା ସୂର୍ଯ୍ୟ, ସେଇଭଳି ଭାବରେ ବହୁତ ବହୁତ ପ୍ରକାର ତପସ୍ୟା ରହିଛି। ଏ କଥା କହୁଛନ୍ତି, ସବୁ ତପସ୍ୟା କରିସାରିଛନ୍ତି, ଭଗବାନଙ୍କ ନାମ ନେଉଛନ୍ତି, ସେ ସବୁ ତପସ୍ୟା କରିସାରିଛନ୍ତି। ଏବଂ ଜୁହୁବୁ ସବୁ ଯଜ୍ଞ ସେ କରିସାରିଛନ୍ତି, ଜୁହୁବୁ ସବୁ ଯଜ୍ଞ ସେ କରିସାରିଛନ୍ତି। ଏବଂ ଶଶ୍ନୁ ସବୁ ତୀର୍ଥରେ ସେ ସ୍ନାନ କରିସାରିଛନ୍ତି। ସେ ହେଉଛନ୍ତି ଆର୍ଯ୍ୟା, ସେ ହେଉଛନ୍ତି ପ୍ରକୃତରେ ଆର୍ଯ୍ୟ, ସ୍ୱପୋଚ ହେଲେ କ'ଣ ହେବ, ସେ ପ୍ରକୃତରେ ଆର୍ଯ୍ୟ। ଏବଂ ବ୍ରହ୍ମାଣୁଚୁ ସବୁ ବେଦ ସେ ଅଧ୍ୟୟନ କରିସାରିଛନ୍ତି। ବ୍ରହ୍ମାଣୁଚୁ ନାମ ଗୃଣନ୍ତି ଯେତେ, ଏକ ବଚନରେ ସେଥିପାଇଁ କହିବାର ନାମ ଗୃଣନ୍ତି ମାନେ ଧୀରେ ଧୀରେ ଉଚ୍ଚାରଣ କରୁଛନ୍ତି, ଗୃଣନ୍ତି ଯେତେ। ଆମେ ଥରେ କହିଥିଲେ ଯେ ଭଗବାନ ଯେଉଁମାନେ ନାମ ଗ୍ରହଣ କରନ୍ତି, ଗ୍ରହଣ କରନ୍ତି, ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ କଥା ବିଷ୍ଣୁ ଦୂତମାନେ କହିଛନ୍ତି। ଶ୍ଲୋକଟି ଅଛନ୍ତି ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଯେତେବେଳେ ଅଜାମିଳ ପ୍ରସଙ୍ଗରେ ଯମରାଜ ଦୂତମାନେ କହିଲେ, ଇଏ ବହୁତ 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 ବଡ଼ ପାପୀ, ଆଉ କିଛି ପ୍ରାୟଶ୍ଚିତ କରିନାହିଁ, ଆମେ ତାକୁ ନେଇଯିବୁ, ତାକୁ ଦଣ୍ଡ ପ୍ରଦାନ କରିବୁ। ସେହି ସମୟରେ ଇଏ କହିଲେ, ବିଷ୍ଣୁ ଦୂତମାନେ କହିଲେ, ଅୟଂ ହି କୃତ ନିର୍ବେଶ, ଇଏ ତାଙ୍କୁ ଯାହାକୁ କହୁଛି ବହୁତ ବଡ଼ ପାପୀ ବୋଲି, କିନ୍ତୁ ସିଏ ବହୁତ ବଡ଼ ପୁଣ୍ୟବାନ ବ୍ୟକ୍ତି, ବହୁତ ବଡ଼ ପୁଣ୍ୟବାନ ବ୍ୟକ୍ତି, ଏଇ ତୁମେ ଜାଣିପାରୁନାହୁଁ। ଅୟଂ ହି କୃତ ନିର୍ବେଶ, ଇଏ ସବୁ କିଛି ପ୍ରାୟଶ୍ଚିତ କରିସାରିଛନ୍ତି ନା ନା, ଏଇ ସବୁ ହଁ ସବୁ କହିଥିଲେ, ଏଇଟା ଆମେ କହିଦେବା। ଅୟଂ ହି କୃତ ନିର୍ବେଶ କ'ଣ, ଜନ୍ମ କୋଟିଏ ହଂସା ହପି, ତୁମେ ଗୋଟିଏ ଜନ୍ମର ମହଂସା ବା ଗୋଟିଏ ଜନ୍ମର ପାପ ବିଷୟରେ କହିଲ, ଏ କୋଟିଏ ଜନ୍ମରେ ଯେଉଁ କିଛି ରହିଛି, ଆଉ 99,999,999 ଜନ୍ମରେ ମଧ୍ୟ ଯାହା ସବୁ ପାପ କରିଛି, ସବୁ ପାପରୁ ସେ ମୁକ୍ତ ହୋଇଯାଇଛି, ଜନ୍ମ କୋଟିଏ ହଁସନ୍ତି। ସେମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କେତେବେଳେ ହେଲେ କହୁନାହାନ୍ତି, ମନେ ମନେ କେତେବେଳେ ହେଲେ, ଇଏ ତ ପାପ କାର୍ଯ୍ୟ କରୁଥିଲେ ଆଜି ପର୍ଯ୍ୟନ୍ତ ନା। ଯଦ୍ ବିହାଜ ହାର ବିବସୋ, ଯେତେବେଳେ ତାକୁ ତୁମେ ଯେଉଁ ଜମ ପାସ ପକାଇକି ଟାଣିବା ପାଇଁ ବସିଥିଲ, ସେତେବେଳେ ସେ କ'ଣ କହିଥିଲା, ନା ପୁଅକୁ ଡାକିଥିଲା, ନା ନା ସିଏ ଭଗବାନ ନାମ, ନାମ ସ୍ୱସ୍ଥ ହରେ, ଇଏ ହରିଙ୍କର ନାମ ସବୁକିଛି ମଙ୍ଗଳ ପ୍ରଦାନ କରିବ, ସ୍ୱସ୍ଥ ନାମ। ତେଣୁ ସେ କହୁଛନ୍ତି ସର୍ବେଷାମ କି ଅଭବତା, କେତେ ପ୍ରକାର ଇଏ କହୁଛନ୍ତି ଆଜ୍ଞା, କେତେ ପ୍ରକାର ପାପ ରହିଛି ଆମେ ସବୁ କହିନୁ, ଅଳ୍ପ କିଛି କହିଛୁ, ବହୁତ ପ୍ରକାର ପାପ, ସର୍ବେଷାମ କି ଅଭବତା, ବିଭିନ୍ନ ପ୍ରକାର ପାପ ରହିଛି, ପାପ କ'ଣ କ'ଣ ବିଭିନ୍ନ ପ୍ରକାର ପାତକ ରହିଛି, ଉରୁପାତକ, ମହାପାତକ, ଅତିପାତକ, ଇତ୍ୟାଦି ବିଭିନ୍ନ ପ୍ରକାର ପାପର ପାପର ବିଭିନ୍ନ ପ୍ରକାର ରହିଛି, ତା'ର ଇଏ ରହିଛି, ତା'ର ଡିଗ୍ରୀ ଅନୁସାରେ ରହିଛି ପାତକ ରହିଛି, କିନ୍ତୁ ସର୍ବେଷାମପି ଅଭବତା, ସବୁ ପ୍ରକାର ଯେତେ ବଡ଼ ପାପୀ ହୁଅନ୍ତୁ ନା କାହିଁକି, ଇଦମେବ ସୁନିଷ୍କୃତମ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ, ଇଦମେବ ସୁନିଷ୍କୃତମ, କ'ଣ ନା ନାମ ବ୍ୟାହରଣ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ନାମ, ଯତ୍ତତ୍ ବିଷାମତେ, ଭଗବାନଙ୍କ ଯେତେବେଳେ ଆମେ ନାମ ନେଉଛେ, ବିଷ୍ଣୁଙ୍କର ନାମ ନେଉଛେ, କୃଷ୍ଣଙ୍କର ନାମ ନେଉଛେ, ସେତେବେଳେ ବିଷ୍ଣୁ କ'ଣ ଚିନ୍ତା କରୁଛନ୍ତି, କ'ଣ ଚିନ୍ତା କରୁଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି ଏଇଟା, ନାମୋଚ୍ଚାର ପୁରୁଷ ବିଷୟ ମଧ୍ୟୁଭୟମ, ଯିଏ ନାମ ଉଚ୍ଚାରଣ କରୁଛନ୍ତି ତାଙ୍କ ବିଷୟରେ ଭଗବାନ ଚିନ୍ତା କରୁଛନ୍ତି, ଆମେ ଭଗବାନ ଚିନ୍ତା କରୁଛୁ, ଭଗବାନ ଆମକୁ ଚିନ୍ତା କରୁଛନ୍ତି, ସେ ଚିନ୍ତା କରୁଛନ୍ତି କ'ଣ, ଇଏ ହେଉଛି, ଇଏ ହେଉଛନ୍ତି ମୋର ବ୍ୟକ୍ତି, ମଧ୍ୟୁଭୟମ ମୟା ସର୍ବତୋ ରକ୍ଷଣୀୟ, ମୋ ଦ୍ୱାରା ଏ ପୂର୍ଣ୍ଣ ଭାବରେ ସୁରକ୍ଷିତ ହେବା କଥା, ସୁରକ୍ଷିତ ହେବା କଥା, ରକ୍ଷଣୀୟମ ଇତି ବିଷ୍ଣୁର୍ମତି ଭବତି, ଭଗବାନଙ୍କର ଏଇଭଳିଆ ଚିନ୍ତା ହେଉଛି, ଆମେ ଭଗବାନ ଚିନ୍ତା କରୁଛେ, ଭଗବାନ ଆମର ଚିନ୍ତା କରୁଛନ୍ତି, ନା ଆମର ଏଇଭଳି ମହତ୍ଵ ରହିଛି, ତେଣୁ ଏଠି ଯେଉଁ କୁହାଗଲା ଅଦ୍ଭୁତ କର୍ମଣେ, ଭଗବାନଙ୍କର ନାମ ମଧ୍ୟ ସେଇଭଳି ଭାବରେ ଅଦ୍ଭୁତ କର୍ମଣ, କର୍ମଣେ ଅନନ୍ତାୟ, ଏଇ ଭଗବାନଙ୍କର ଯେ ଗୁଣ ରହିଛି ସେ ସହ ମାନେ ଅନନ୍ତ, ସେଥିପାଇଁ ଅନନ୍ତ କୁହାଯାଏ, ଅନନ୍ତ ଭଗବାନଙ୍କର ଅନନ୍ତ ଦେବ, ଯିଏକି 1000 ଖଣା ରହିଛି ଭଗବାନଙ୍କର ଗୁଣଗାନ କରୁଛନ୍ତି ସେ ହେଇପାରୁନାହିଁ, ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟ ଶ୍ଳୋକଟି ଅଛନ୍ତି, କ'ଣ ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଭଗବାନଙ୍କର ଅବତାର ମାନ ବିଷୟରେ ବର୍ଣ୍ଣନା କରିକିରି ଅନ୍ତିମରେ ଏକଥା କହୁଛନ୍ତି, କ'ଣ ନା ଆମେ ମିନୟ ପ୍ରଦାସ୍ତେ କହୁଛନ୍ତି, ନାହଂ ଏ ନାରଦ, ତମେ କି ମୁଁ କି ଶିବଜୀ, ମୁଁ କି ତମେ କି ତମର ଅଗ୍ରଜ କହିଲେ ଚାରି ଭାଇ ନହେଲେ ଶିବଜୀ, ଏମାନେ କେହି ମୁନେ ଅଗ୍ରଜ ସେ କ'ଣ କେହି ଭଗବାନଙ୍କର ଗୁଣକୁ ଜାଣିପାରିବେ ନାହିଁ, ଏତେ ଗୁଣ ରହିଛି, ନା ମୁଁ ମୁନେ କ'ଣ ଶିଶୁଟି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏଇଟା କହୁଛନ୍ତି ଯେ ନା ତଂ ବିଦା ମାମମି, ତାଙ୍କର ଅନ୍ତ ଅନନ୍ତ, ତାଙ୍କର ଅନ୍ତ କିଏ ଜାଣିବ, ନା ତଂ ବିଦାମି, ମୁଁ କି ଜାଣିନି, ଅହମ୍ ମୁଁ ଜାଣିପାରୁନାହିଁ, ଅମି ତମେ ମଧ୍ୟ ଜାଣିନ ନାରଦ, ମୁଁ ନୁହେଁ ଅଗ୍ରଜା ଆସେ, ତମର ଯେଉଁ ଅଗ୍ରଜମାନେ ରହିଛନ୍ତି ଚାରି କୁମା ଏବଂ ଶିବଜୀ, ଏମାନେ ମଧ୍ୟ ଜାଣିପାରୁନାହାନ୍ତି, ଗାୟନ ଗୁଣାନ ଦଶ ସୁତାନ ଆଦିଦେବ, ଦଶ ସହ ଯାହାଙ୍କର ଆନନ ରହିଛି, ଯିଏ ଅନନ୍ତ ଦେବ, ଯିଏକି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ସେ ସବୁ ଧୁନା ବି ସମବସ୍ତି ନା ସେ ପାରମ, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇପାରୁନାହିଁ ଭଗବାନଙ୍କର ଗୁଣ, ଏତେ ରହିଛି ଗୁଣ, ଅନନ୍ତ ଅନନ୍ତ ଗୁଣ କୁହାଯାଏ, ଅନନ୍ତ ଦେବଙ୍କୁ ଯେତେବେଳେ କୁହାଗଲା ତୁମେ ଏ ଭୂମଣ୍ଡକୁ ଧାରଣ କରିପାରିବ, ନା ପ୍ରଭୁ କେତେ ଦିନ ଧାରଣ କରିବି, ଇଏ ହେଉଛି କଞ୍ଜୁଙ୍କର ପୁତ୍ର ଅନନ୍ତ ଦେବ, ଅନନ୍ତ ଦେବ ଯେତେବେଳେ ଧାରଣ କରିଛନ୍ତି ଭଗବାନ ତାଙ୍କୁ କହିଲେ ତୁମେ ଏଇ ଧାରଣ କର ପୃଥିବୀକୁ, ପ୍ରଭୁ କେତେ ଦିନ ଧାରଣ କରିବି, ନା ସେତିକି ଦିନ ଧାରଣ କରିବ ଯେତେ ଦିନ ପର୍ଯ୍ୟନ୍ତ ତୁମେ ମୋର ଗୁଣଗାନ କରୁଛ, ଯେତେ ଦିନ ପର୍ଯ୍ୟନ୍ତ ଗୁଣ ସରିଗଲା ପରେ ମୁଁ ତୁମର ଆଉ ଗୋଟେ ଅଲ୍ଟରନେଟିଭ୍ ଦେବି, ଆଉ ଜଣଙ୍କୁ ଆଉ ପଠେଇବି ସେ ଧାରଣ କରିବି, ଏସବୁ 14 ଭୁବନକୁ ଧାରଣ କରିଛନ୍ତି ସେ ଅନନ୍ତ ଦେବ, ମୁଁ ଥରେ ଯେତେବେଳେ ଏଇ ମାର୍ଗକୁ ଆସିନଥିଲି, ବହୁତ ବର୍ଷ ତଳେ ଆରମ୍ଭ କରୁଥିଲି ବହୁତ ଆଧ୍ୟାତ୍ମିକ ମାର୍ଗ, ସେହି ସମୟର କଥା, ସେହି ସମୟରେ ଜଣେ ଗୋଟେ ମୁଁ ଥିଲି ବାରିପଦାର ଜଗନ୍ନାଥ ମନ୍ଦିରରେ, ସେଠି ଜଣେ ଭକ୍ତମାନେ ବହୁତ ସୁନ୍ଦର ସୁନ୍ଦର ଭଗବାନ ଭଜନ ଗାନ କରନ୍ତି, ଏଇଭଳି ଭାବେ ମୋତେ ବହୁତ ଆନନ୍ଦ ଲାଗୁଥିଲା ସେତେବେଳେ, ସେହି ସମୟରେ ଜଣେ ଏଇ କଥାଟି କହିଥିଲେ, ସେ ଏଇଭଳି ଭାବରେ ସବୁ ଧାରଣ କରିଛନ୍ତି ତାଙ୍କର ଗର୍ଭରୁ ଯେଉଁ ରହିଛି ବାହାରିଛି ପଦ୍ମ ବାହାରିଛି ସେଥିରେ ବ୍ରହ୍ମା ସୃଷ୍ଟି ହେଲେ ସେ ଶୁଣିକି ମୁଁ ଭାବୁଥିଲି ସେ କଳ୍ପନା ଜିନିଷ ଇଏ ଠିକ୍ ନୁହେଁ ବୋଲି ସେ ତ ଜାଣିପାରୁନଥିଲି। ଯାହା ହଉ ଏହିଭଳି ଭାବରେ ଯେତେବେଳେ ଅନନ୍ତରେ ଧାରଣ କରିଛନ୍ତି ଭଗବାନଙ୍କୁ ଗୁଣଗାନ କରୁଛନ୍ତି ଶେଷ ହୋଇପାରୁନାହିଁ। ଶେଷ ହେଲେ ଆଉ ଜଣେ ଯାଇକି ଅଛନ୍ତି ଭଗବାନଙ୍କ ବ୍ୟବସ୍ଥାରେ ଅଛନ୍ତି ଜଣେ ଯିଏ ଧାରଣ କରିବେ କିନ୍ତୁ ସେ ତ ସରୁ ନାହିଁ। ବ୍ରହ୍ମାଣ୍ଡ ସୃଷ୍ଟି ପ୍ରଳୟ ହେଇଯିବ କିନ୍ତୁ ସରିବ ନାହିଁ ଭଗବାନଙ୍କ ଗୁଣ ଏଭଳି ରହିଛି ଅନନ୍ତ ଅନନ୍ତ ସେ ସବୁ ନାହିଁ। ସେହିଭଳି ଭାବରେ କଥା କୁହାଯାଏ ସାଧାରଣତଃ ଭଗବାନ ହେଉଛନ୍ତି ଅନନ୍ତ ତାଙ୍କର କଥା ମଧ୍ୟ ଅନନ୍ତ ଏ ଭାଗବତ ମଧ୍ୟ ସେହିଭଳି ଭାବରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କରେ ଯାହାର ଯେତିକି ଶକ୍ତି ରହିଛି ସେ ସେଇ ଅନୁସାରେ କଥା କହିବ କିନ୍ତୁ ସମୟ ହେଉଛି ସୀମିତ ସମୟ ହେଉଛି ଅନ୍ତ ଅନ୍ତ ରହିଛି ହଁ ନା ସେଥିପାଇଁ ଆମର ରହିଛି ଗଦେଇଗିରିରେ ଆମର ମହାରାଜ ରହିଛନ୍ତି ଚୈତନ୍ୟଚନ୍ଦ୍ର ମହାରାଜ ସେ ଯେଉଁ କଥା କହନ୍ତି ସେ ସଭା ସକାଳେ ଉଠିଲେ ତାଙ୍କୁ ସବୁ ଦିଆଯିବ ଟିଫିନ୍ ଦିଆଯିବ ମୁଁ କେତେଥର ସେଠି କଥା କହିଛି ସେଠି ଟିଫିନ୍ ଦିଆଯିବ ସରିଲା ପରେ ଗୁରୁପୂଜା ସରିଲା ପରେ ଟିଫିନ୍ ସବୁ ପାଇବେ ଟିକେ ରେଷ୍ଟ ନେବେ ତାପରେ କଥା ଆରମ୍ଭ ହେବ କଥା ଆରମ୍ଭ ହେବ ସେ ଚାଲିବ କଥା ଚାଲିବ ଏଇଭଳି ଭାବ ଶେଷ ହେବ ନାହିଁ। ମଧ୍ୟାହ୍ନ ଆଳତି ବେଳେ ଯାଇକି ବନ୍ଦ ହେବ ଯେଉଁ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସେ ମହାରାଜ ମଧ୍ୟ ଯେତେବେଳେ କଥା କହୁଥିଲେ ଭାଗବତମ ସେ ଅଧଘଣ୍ଟାଏ ଖାଲି ଭାଗବତମର ମଙ୍ଗଳାଚରଣ କରୁଥିଲେ ମଙ୍ଗଳାଚରଣ କରୁଥିଲେ। ମୁଁ ଯାଇଥିଲି ଆମର ଯେଉଁ ରହିଛି ମହାରାଜଙ୍କର ସେଠି ରହିଛି ସ୍ୱିଜରଲ୍ୟାଣ୍ଡରେ ଲାଙ୍ଗେନଥିଲ ବୋଲି ଗୋଟେ ସ୍ଥାନ ରହିଛି ସେଠି ସେମାନେ ସବୁ ଭାଗବତ ଆରମ୍ଭରେ ସେ ସବୁ ମଙ୍ଗଳାଚରଣ କରନ୍ତି ମୁଁ ସେଠି ମଧ୍ୟ କେତେଥର ଭାଗବତ କଥା କହିଛି ମଙ୍ଗଳାଚରଣ କରନ୍ତି। ତେଣୁ ଏଇଭଳି ଭାବରେ ଅଧିକ ସମୟ ଦରକାର ଘଣ୍ଟାଟେରେ କ'ଣ କହିବେ ତାହେଲେ ଆମେ ଶ୍ରୀଶ୍ରୀ ଗୌରବନ୍ଧ ସେ ମହାରାଜ ଯେଉଁ କଥା କହୁଥିଲେ ମାୟାପୁରରେ ଯେଉଁ କଥା ରହିଛି 9ଟାରେ ସବୁ ସାରିବାକୁ ପଡ଼ିବ 5 ମିନିଟ୍ ପୂର୍ବରୁ ସାରିବେ ତାପରେ କ୍ୱେଶ୍ଚିନ୍ ଆନ୍ସର୍ ହେବ ତାପରେ ପ୍ରସାଦ ପାଇବେ କିନ୍ତୁ ମହାରାଜ ଯେଉଁ କଥା କହୁଥିଲା ବେଳେ ଟିକେ ଡେରି ହେଇଗଲା ଡେରି ହେଇଗଲା କିନ୍ତୁ କଥା ସରିପାରିଲା ନାହିଁ ତେଣୁ କ'ଣ ହେବ ମହାରାଜ ବାଧ୍ୟ ବନ୍ଦ କଲେ କଥାକୁ ତେଣୁ ତା ପରଦିନ ଡିକ୍ଲାର ହେଇଥିଲା କହିବେ ଆମର ସୁଷମା ଭକ୍ତିଚାରୁ ମହାରାଜ କହିବେ ତା ପରଦିନ କଥା ଡିକ୍ଲାର ହେଇଥିଲା କିନ୍ତୁ ମହାରାଜ କହିଲେ ମହାରାଜ ଆପଣ ସେଇଟା କୁହନ୍ତୁ ମୁଁ କହିବିନି ଆପଣ କୁହନ୍ତୁ ଏଇ କଥାଟା କହିବେ ତେଣୁ ସେଇ ଶ୍ଳୋକଟିକୁ ପୁଣି ତା ପରଦିନ କହିଲେ ଏଭଳି ରହିଛି ଟାଇମ୍ ଲିମିଟେଡ଼୍ ରହିଛି କିନ୍ତୁ ଭଗବାନ କଥା ହେଉଛି ଅନନ୍ତ ଭଗବାନ କଥା ଅନନ୍ତ ଗଦେଇଗିରିରେ ବର୍ତ୍ତମାନ ମଧ୍ୟ ଚାଲିଛି ସେଇଭଳି ଭାବରେ 12ଟା ପର୍ଯ୍ୟନ୍ତ ଚାଲିବ କଥା ଚାଲିବ ତାଙ୍କର ଯାହା ହଉ ଆମର ସମୟ ସୀମିତ ରହିଛି ଆ ଭିତରେ ଆମେ ଯାହା ଆମର ବି ଶକ୍ତି ସୀମିତ ଆମେ କ'ଣ କହିପାରିବା କି ତେଣୁ ଏଠି ଯେଉଁ କୁହାଯାଉଛି ଅନନ୍ତାୟ ତାଙ୍କର ସବୁ ଅନନ୍ତ ରହିଛି ଭଗବାନ ଆଦିଭୂତାୟ ଆଦିଭୂତାୟ ଶବ୍ଦର ଅର୍ଥ ହେଉଛି ସକଳ ଅସ୍ତିତ୍ୱର ଉତ୍ପତ୍ତି ସ୍ୱରୂପ ଆଦି ସିଏ ଅନାଦି ତାଙ୍କର ଆଦି ନାହିଁ ଏବଂ ସିଏ ହେଉଛି ସବୁଥିରେ ଆଦି ଅନାଦିର ଆଦି ଗୋବିନ୍ଦ ଭୂତାୟ ଭୂତାୟ ଅନେକ ଅର୍ଥ ରହିଛି ଗୋଟିଏ ଶବ୍ଦରେ ଗୋଟିଏ ଅର୍ଥ ତା ନୁହଁ ଭୂତ କହିଲେ ସମସ୍ତ ଜୀବ ଭୂତ ଭୂତ ମହାଙ୍କ ସହିତ ମୂଳ ହଁ ଆଦିରେ ଦେବା ନା ଭଗବାନ କହିଲେ ନା ଭଗବତ ଗୀତାରେ ସମସ୍ତଙ୍କର ମୁଁ ହେଉଛି ଆଦି ଏବଂ ତାଙ୍କର କେହି ଆଦି ନାହାନ୍ତି ସିଏ ହେଉଛନ୍ତି ଅନାଦି ଆମ ସମସ୍ତଙ୍କର ଆଦି ସିଏ ହଁ ଆଦିରେ ଦେବା ନା ମହର୍ଷିଣାଙ୍କ ସର୍ବସ୍ୱ ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହିଲେ ଆଦି ଭୂତାୟ କୁଟସ୍ଥାୟା ସେ ହେଉଛନ୍ତି କୁଟସ୍ଥ କୁଟସ୍ଥ କହିଲେ ଏହି ଭୌତିକ ଜଗତରେ କୁଟସ୍ଥ ଶବ୍ଦରେ ଅନେକ ଅର୍ଥ ରହିଛି କୁଟସ୍ଥ ଶବ୍ଦରେ ମୁଖ୍ୟ ଅର୍ଥ ହେଉଛି ଏ ଭୌତିକ ଜଗତରେ ବିକାର ରହିଛି ଭୌତିକ ବସ୍ତୁ କହିଲେ 6ଟି ବିକାର ରହିଛି ସବୁ ବସ୍ତୁ ସୃଷ୍ଟି ହେଉଛି ବୃଦ୍ଧି ଲାଭ କରୁଛି କିଛି କାଳ ସ୍ଥାୟୀ ରହୁଛି କିଛି ବିପରିବର୍ତ୍ତିତ ବା କିଛି ବିପରିଣାମିତ ତା'ର କିଛି ବାଇ ପ୍ରଡକ୍ଟ ହେଉଛି ତା'ପରେ କ୍ଷୟ ହେଉଛି ଅନ୍ତିମରେ ସେଇଟା ଧ୍ୱଂସ ହୋଇଯାଉଛି ଏ ଭୌତିକ ଜଗତରେ ଏ 6ଟି ପରିଣାମ ରହିଛି ହେଉଛି ବିକାର କିନ୍ତୁ ଚିତ୍ ବସ୍ତୁରେ ଏ ବିକାର ନାହିଁ କୁଟସ୍ଥ ଭଗବତ ଗୀତାରେ ଏ କୁଟସ୍ଥ ଶବ୍ଦ ବ୍ୟବହାର କରାଯାଇଛି ଭଗବତ ଗୀତା 15ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇଟା 3ଟି ଶ୍ଳୋକରେ ବେଦ କହିଦେଇଛନ୍ତି ଭଗବାନ 15ଅଧ୍ୟାୟରେ 16, 17, 18 ତା ଦେହରେ 16 ନମ୍ବର ଶ୍ଳୋକରେ ଭଗବାନ ଏ କୁଟସ୍ଥ ଶବ୍ଦ ବ୍ୟବହାର କରିଛନ୍ତି ଲୋକେସ୍ମିନ୍ ଦୈବ ଅଶ୍ରୟ ବଚ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି କ'ଣ ଜଣେ ହେଲା ସେସବୁଟି କ'ଣ ଭାଗବତ ପନ୍ଦର ଅଧ୍ୟାୟ ରହିଛି। ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଏ ଜୀବମାନଙ୍କ ବିଷୟରେ କହୁଛନ୍ତି କ'ଣ, ଯେଉଁମାନେ ଏ ଭୌତିକ ଜଗତରେ ଅଛନ୍ତି ସେମାନେ ସବୁ ହେଉଛନ୍ତି କ୍ଷର। ଦ୍ୱାବିମୌ ପୁରୁଷ ଲୋକେ କ୍ଷରସା କ୍ଷର ଏବଂ କ୍ଷର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ। ଏ ଭୌତିକ ଜଗତରେ ଆମେ ଯାହାକୁ ଦେଖୁଛେ ଭୂତାନି ସବୁ ଭୂତ ହେଉଛି କ୍ଷର, ନଷ୍ଟ ହୋଇଯିବେ। କିନ୍ତୁ କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁମାନଙ୍କ ପତନ ହୋଇନାହିଁ, ଆମେ ସବୁ ପତନ ହୋଇଯାଇଛେ ଆମର, ତେଣୁ ଆମର ବିକାର ରହୁଛି। କିନ୍ତୁ ଯେଉଁମାନଙ୍କ ପତନ ହୋଇନାହିଁ ସେମାନେ କୁଟସ୍ଥ, ତାଙ୍କର କୌଣସି ବିକାର ନାହିଁ, କୁଟସ୍ଥ। ତେଣୁ ଭଗବାନ ସେଇଭଳିଆ ବିକାର ଶୂନ୍ୟ, ତାଙ୍କର ବିକାର ନାହିଁ। ପିଲାଦିନରୁ ଯେଉଁଭଳି ଭାବ ତାଙ୍କର ଭାବ ରହିଛି, ଛୋଟ ପିଲାଦିନେ ଆମର ଯେଉଁ ଭାବ ଥିଲା ପରିବର୍ତ୍ତିତ ହେଉଛି। ଛୋଟ ପିଲାମାନେ ଏସବୁ କିଛି ତା'ର ଏତେ ସବୁ ଡେଭଲପ୍ ହେଉନଥାଏ, କିନ୍ତୁ ଆମେ ପରିବର୍ତ୍ତିତ ହୋଇଯାଏ, ପରିବର୍ତ୍ତିତ ହୋଇଯାଏ। କିନ୍ତୁ ଭଗବାନ ମୂଳରୁ ସବୁବେଳେ ସେ ଏକ ଏକ ରସ, କୁଟସ୍ଥ, ସବୁ ଜିନିଷ ସବୁ ଏକ ରସ, ଭଗବାନଙ୍କର ବିକାର ନାହିଁ, କୁଟସ୍ଥ ଏବଂ ଆତ୍ମନି। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଆତ୍ମନି କାଲି ପରମାତ୍ମା, ପରମାତ୍ମା ରୂପରେ ତମ ହୃଦୟ ରହିଛନ୍ତି, ମୋ ହୃଦୟ ରହିଛନ୍ତି, ଆର ଭାବ ହେଉଛି ଆମର ଆଚାର୍ଯ୍ୟମାନେ କହିଛନ୍ତି, ଖାଲି ନମସ୍କାର କରୁଛି ତାଙ୍କୁ। ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ସନାତନ ଗୋସ୍ୱାମୀ, ଅତେବ ଅଦ୍ଭୁତ କର୍ମଣି ତସ୍ମୈ ନମେ ନମ, ମୁଁ ତାଙ୍କୁ ନମସ୍କାର କରୁଛି। ଆଉ ଯିଏ ଅଦ୍ଭୁତ ରହିଛି କ'ଣ ଥରେ କରିପାରିବା ଆମେ, କେବଳ ପ୍ରଣାମ କରିବା ତାଙ୍କୁ। ଏବଂ ପ୍ରଣାମଟା ହେଉଛି ଚାରୋଟି ଭଗବତ ଗୀତାରେ ଯେଉଁ ଚାରୋଟି ବିଷୟ ରହିଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ, ତା ଦେହରୁ ଗୋଟିଏ ହେଉଛି ମୋତେ ମନୁନା ଭବ ମଦଭକ୍ତ ମଧ୍ୟ ମା ନମସ୍କୃ, ମୋର ନମସ୍କାର କର, ମୋତେ ନମସ୍କାର କର। ଆଉ କିଛି ଯଦି ନ କରିପାରିବ ଖାଲି ନମସ୍କାର କର, ତାହେଲେ ଭଗବାନ ପ୍ରାପ୍ତ ହୋଇଯିବ। ଏ ଚାରୋଟି କରିପାରିବେ ତ ଭଲ କଥା, କିଛି ଯଦି ନ କରିପାରିବ ଖାଲି ନମସ୍କାର କର ଭଗବାନଙ୍କୁ, ତାହେଲେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଯିବେ, ପ୍ରଣାମ କରୁଛନ୍ତି। ସେଥିପାଇଁ ଭଗବତ ଗୀତାରେ ଅର୍ଜୁନ ଭଗବାନଙ୍କୁ ହଜାର ହଜାର ଥର ପ୍ରଣାମ କରିଛନ୍ତି, ତେଣୁ ଆମେ ସେଇଟା କହିବାର ସମୟ ହୋଇଗଲା। ଅଦ୍ଭୁତ କର୍ମ ତସ୍ମି ନମଃ, ଅଦ୍ଭୁତ କର୍ମତ୍ୱ ହେତୁ କ'ଣ ଅଦ୍ଭୁତ କର୍ମ ନା କୃଷ୍ଣାୟ ଭଗବାନ, ଇଏ ଯଦିଓ କିନ୍ତୁ ମନୁଷ୍ୟ ଆକାର ରହିଛନ୍ତି, ଅଧିକାଂଶ ଲୋକ ବୁଝିପାରନ୍ତି ଭଗବାନ ଥିଲେ ସେହି ସମୟରେ ମଧ୍ୟ କେହି ଜାଣିନଥିଲେ ଭଗବାନ ବୋଲି, ଖୁବ୍ କୋଟି ଲୋକ ଜାଣୁଥିଲେ ଭଗବାନ ବୋଲି, ଅଧିକାଂଶ ଲୋକ କେତେ କୋଟି କୋଟି ଲୋକ, ଆମେ ଗତକାଲି ଶୁଣୁଥିଲେ ମହାଭାରତରେ 64 କୋଟି ଲୋକ ମୁକ୍ତିବରଣ କରିଥିଲେ, କିନ୍ତୁ 64 କୋଟି କେମିତି ହେଲେ ମୁଁ ଜାଣିପାରୁନାହିଁ, କାରଣ 18 ଅକ୍ଷୌଣୀ ସୈନ୍ୟ, ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛି 2,18,700, କୋଟିଏ ବି ହେବେ ନାହିଁ, କିନ୍ତୁ 64 କୋଟି ମୃତ୍ୟୁବରଣ କରିଛନ୍ତି ମହାଭାରତରେ ବର୍ଣ୍ଣନା କରାଯାଇ, ପ୍ରଭୁପାଦ ମହାରାଜ ସେଇଟା କହିଛନ୍ତି ମଧ୍ୟ। ତେଣୁ ଯାହା ବି ହେଉ, ଏଇ ଯେଉଁ ରହିଛନ୍ତି ସମସ୍ତେ କେହି ଜାଣିନଥିଲେ ଭଗବାନ ବୋଲି, କିନ୍ତୁ ଯେଉଁମାନେ ସବୁ ମୃତ୍ୟୁବରଣ କଲେ କୃଷ୍ଣଙ୍କୁ ଦର୍ଶନ, ସମସ୍ତେ ଦର୍ଶନ କଲେ ଭଗବାନଙ୍କୁ, କୁରୁକ୍ଷେତ୍ର ଯୁଦ୍ଧରେ ଯିଏ ମୃତ୍ୟୁବରଣ କରିଛନ୍ତି ସମସ୍ତେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଅନ୍ତିମ ସମୟରେ, ଏବଂ ତାଙ୍କର ସ୍ୱରୂପ ଗତି ପ୍ରାପ୍ତ ହୋଇଛନ୍ତି, ଭଗବତ ଧାମକୁ ସେମାନେ ସବୁ ଯାଇଛନ୍ତି। ତେଣୁ ନରାକୃତି ଅଧିକାଂଶ ଲୋକ ଜାଣୁନଥିଲେ ଇଏ ଭଗବାନ ବୋଲି, ନରା ପରମ୍ରହ୍ମଣେ ପରମ୍ବ୍ରହ୍ମ ସିଏ ଅତୋ ଭଗବତେ, ଭଗବତ କହିଲେ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣାୟ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଅତଏବ ଅନନ୍ତାୟ, ସବୁ ଐଶ୍ୱର୍ଯ୍ୟ ସରିଯିବ ତା ନୁହଁ, ଏତେ ଐଶ୍ୱର୍ଯ୍ୟ ରହିଛି ଯେତେ ଆମର କଥା କୁହାଯାଏ ବସି ଖାଇଲେ ନଈ ବାଲି ସରିଯାଏ, ନଈ ବାଲି ସରିଯିବ, କିନ୍ତୁ ଇଏ ଏଭଳି ବସି ଖାଇଲେ ମୋତେ ଶେଷ ହେବ ନାହିଁ, ଅନନ୍ତ ଶେଷ ହେବ ନାହିଁ, ଅନନ୍ତ ଅନ୍ତ ରହିତାୟ ଏବଂ ଭକ୍ତି ଉଦ୍ରେକେଣ, ଭଗବାନ ପ୍ରତି ଭକ୍ତି ଆସିଯାଉଛି, ଭକ୍ତି ଉଦ୍ରେକରେ ସାଷ୍ଟାଙ୍ଗ ପ୍ରଣାମନ ପୁନରପି ଆଗ ପ୍ରଣାମ କରୁଛନ୍ତି। ତେଣୁ ଆର ଉଦ୍ଦେଶ୍ୟ ହେଉଛି ପ୍ରଭୁ ଆପଣଙ୍କ ଲୀଳାକୁ କିଏ ଜାଣିବ, କାହିଁକି ସତ୍ୟରାଜିତ ବଧ ହେଲେ, କାହିଁକି ଆମେ ସବୁ କହିଲୁ, କାହିଁକି ଏସବୁ ହେଲା, କ'ଣ ହେଲା, ପ୍ରଭୁ ଆପଣ ହିଁ ଜାଣନ୍ତି, ଆପଣଙ୍କର ଇଚ୍ଛା, ଇଏ ଆପଣଙ୍କର ଇଚ୍ଛା, ଆପଣଙ୍କ ଇଚ୍ଛା ରହୁଛି, ଆମେ ଖାଲି ନିମିତ୍ତ ମାତ୍ର, ଏଇଭଳି ଭାବରେ କଥା ରହିଛି, ଆମର ସମୟ ହୋଇଗଲା। ତେଣୁ ଆମର କଥା କରି ବିଶ୍ରାମ ଦେବା, ଯେମିତି ଭଗବାନ ନାମ କୀର୍ତ୍ତନ କରିକିରି ଜୟ ଶ୍ରୀ ଭାଗବତ।